नमो भगवते वासुदेवाय। श्रीमद्भगवद्गीता द्वितीय अध्याय सांख्य योग ब्रह्मांड श्रवण करुथले किभली भगवान अर्जुन को आत्मदत्तर उपदेश दे शरीर सुख दुखर निवृत्त होती अव्यक्तदानी भूतानी व्यक्त मध्यानी भारत ये समस्त पंचभूत ये सब अव्यक्तर ये पंचभूत मिसिके सरटा है पूर्व सरल नथिला शरीर पर दुख करिया उचित नुहे कारण शरीर विपरीत परिणाम तार हूँ विनाश हो विनाश हो गले जो पंचभूत शरीरटा है आ गोटे स्वर तो निश्चित मिल आ पंचभूत भी नित्य रोचे तेनाली आत्मदृष्टि भी भगवान कहार तात्पर्य पंचभूत नित्य एपरिकी महाप्रलय हो गले भी सूक्ष्म रूप से भगवान पाख रोच आत्मा भी नित्य कि सुख दुख जो आसूस मान अपमान जो आसूस जीवर जीवन तो गोटे बैड बार्गेनिंग प्रभुपाद भाषा से गोटे बहुत बड़ भूल काम कर अनादिकाल केबे करिछि तार किछि ट्रैक आउट कराइ परिबेनि ट्रेस आउट कराइ परिबेनि केउट केबे हेछि काहे के हला जीवर जीव केवल भोगोन्मुखी हेछि तार गोटे केवल भोग बुद्धिटा आसुछि आ भोग बुद्धिर परिणाम हला इत्या इ छोटा जिनिस जिते आमर भोग बुद्धि रहिबा आमर सते सुख दुख आमकु प्रभावित करिव मान अपमान आमकु प्रभावित करिव लाभ क्षति आमको प्रभावित कर भोग गोटे बाधक ये जीव अनादिकाल भोग बुद्धिटा आते शरीर मान जिते जीव जोनि से बुले बुलिक आसब जीव जोनि भोग रही कि से जीव जोनि कन्सीयसने चेतना को उन्नत कर सुजोग नहीं से जन्म भोग गुड़िक मानव जन्म भाया नुहे पशु पक्षी ଏମାନେ ଯେଉଁ ଭୋଗ କରୁଛନ୍ତି ଏମାନଙ୍କ ଭୋଗରେ ସେମିତି କିଛି ମାନେ ଯାହା କୁହାଯାଏ ମନୁଷ୍ୟ ଯେମିତି ଗୋଟେ ଅତ୍ୟନ୍ତ ତାର ଭୋଗଟା ହେଉଛି ଜୀବନର ଲକ୍ଷ୍ୟ ପଶୁପକ୍ଷୀମାନେ ସେମିତି ନୁହନ୍ତି ସେମିତି ତାଙ୍କ ଜୀବନର ଗୋଟେ ଲକ୍ଷ୍ୟ ସେମିତି ନାହିଁ ସେମାନେ ତ କିଛି ବ୍ୟକ୍ତ କରିପାରିବେନି ଆଉ ସବୁ ତାଙ୍କର ଧର୍ମ ହିସାବରେ ତାଙ୍କ ଚାଲିଛନ୍ତି ମନୁଷ୍ୟ ବେଶୀ କଷ୍ଟ ଏଇଥିପାଇଁ ପାଏ ମନୁଷ୍ୟର ଭୋଗ ବୁଦ୍ଧିଟା ବେଶୀ ତାକୁ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଦିଆହେଇଛି ମନୁଷ୍ୟ ଶରୀରରେ ସାଧନ ଗୁଡ଼ିକ କଲେକ୍ଟ କରି ଯେମିତି ମାଙ୍କଡ ଉପବାସ ରହିବ ମନେକର ତିନି ଚାରି ଦିନ ବର୍ଷା ହେଲା ଝଡ଼ ହେଲା ସେ ଉପବାସ କଲେ କ'ଣ କରିବ ବର୍ଷା ଜୋର ହେଉଛି ପକ୍ଷୀ ଏଇ ଯୋଉ ଦେଖିନ ବାତ୍ୟା ହେଲା ତିନି ଦିନ ଦୁଇ ଦିନ ପକ୍ଷୀ କ'ଣ ଉଡ଼ି କେଉଁଠି ଖାଇଛନ୍ତି ମୁଁ ତ ଗୋଟେ ପକ୍ଷୀ କେଉଁଠି ଥିଲେ ବାହାରି ପାରିବେନି ଆଉ ସେ କ'ଣ ଭୋଗ କରିପାରିବେ କିଛି ସାଧନ କିଛି କରିପାରିବେ ମଣିଷ ମଣିଷ ସାଧନ କରିଦେବ ମଣିଷ ଯେଉଁଠି ରହିଲେ ତାର ବୁଦ୍ଧିଟା ରହିଛି ତାକୁ ଭଗବାନ ଦେଇଛନ୍ତି ଯେଉଁ ବୁଦ୍ଧିଟାକୁ ସେଟା ପ୍ରଭୁଙ୍କ କାର୍ଯ୍ୟରେ ଲଗେଇବା ପାଇଁ କିନ୍ତୁ ମାନବ ଶରୀରରେ ବୁଦ୍ଧିଟା ଦୁଇଟା କାର୍ଯ୍ୟରେ ଲାଗିବା ଦରକାର ଯେଉଁଟା ଆମ ପୂର୍ବରୁ କହୁଥିଲେ ଶରୀରଟା ବି ଇମ୍ପୋର୍ଟାଣ୍ଟ ମାନବ ଶରୀର ଲବ୍ଧ ସୁଦଲମ୍ବିତ ବହୁ ସମ୍ଭବାନ୍ତି ବହୁ ଜନ୍ମ ପରେ ମାନବ ଶରୀରଟା ମିଳେ ଏ ଶରୀରଟା ବି ଇମ୍ପୋର୍ଟାଣ୍ଟ ଶରୀରଟାକୁ ନେଗ୍ଲେକ୍ଟ ବି କରିହେବନି କାରଣ ଏହି ଶରୀର ଦ୍ୱାରା ଆମେ ଭଗବାନଙ୍କୁ ପାଇବା ସେଥିପାଇଁ ଶରୀର ପାଇଁ ଯେଉଁ ଯେଉଁ ଜିନିଷ ଗୁଡ଼ିକ ଦରକାର ତା ପ୍ରତି ଆଟାଚମେଣ୍ଟ ହେବା ଦରକାର ସେଟା ବେଶୀ ହେବା ଦରକାର ନୁହେଁ କି କମ୍ ହେବା ଦରକାର କାହିଁକି ନା ଏ ଶରୀର ଦ୍ୱାରା ଆମେ କ'ଣ କରିବା ଭଗବାନଙ୍କୁ ପାଇବା ତେଣୁ ଶରୀରରେ ଯଦି ବେଶୀ ଆମେ ଏନ୍ଜୟମେଣ୍ଟ କଲେ ବା ଶରୀରରେ ନିଡି ଯୋଉଟା ଯୋଉଟା ଆବଶ୍ୟକ ଗୁଡ଼ା ବଢେଇ ଦେଲେ ବେଶୀ ସେ କ'ଣ କରିବ ସେଥିରେ ଆକ୍ୱେଣ୍ଟେଡ୍ ହେଇଗଲା ଅଭ୍ୟସ୍ତ ହେଇଗଲା ଖାଇବାଟା ବଢେଇ ଦେଲ ଶୋଇବାଟା ବଢେଇ ଦେଲ ଯାହା ତୁମେ ବଢେଇ ଦେଲ ସେ ତାର ଶରୀରଟା ସେ ଦିଗକୁ ପଳେଇଲା ଆଉ ସେ ଭକ୍ତିରେ ସାହାଯ୍ୟ କରିବନି ଆଚ୍ଛା କମେଇ ଦେଲେ କ'ଣ ହବ ତୁମର ବ୍ୟବହାରିକ ଜୀବନଟା ନା ଶରୀରଟା ଅଛି ନା ଶରୀରର କିଛି ଅଭାବ ପଡ଼ିବ ଯେ ଯେତେବେଳେ ସବୁ କମାଯାଏ ଆକ୍ଚୁଆଲି କିଛି କମା ହେଇଯାଏ ନା କହିବ କମାଇ ଗଲେ ତାକୁ ଗୋଟେ ହାୟର ଟେଷ୍ଟ ମିଳେ ସ୍ୱାଭାବିକ ସେ ଲୋଅର ଟେଷ୍ଟ ଗୁଡ଼ାକ ଛାଡ଼ିଦିଏ ନହେଲେ କୃତ୍ରିମ ଭାବରେ ତୁମେ କିଛି କମେଇ ପାରିବନି ତେଣୁ ଶରୀରଟା ଏଇଥିପାଇଁ ଇମ୍ପୋର୍ଟାଣ୍ଟ ଅଛି ଗୁରୁତ୍ୱ ଏଇଥିପାଇଁ ଯେ ଏଇଥିରେ ଆମେ ଭଗବାନଙ୍କୁ ପାଇବା ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ୁଛି ଆମକୁ ଆତ୍ମଚେତନାଟା ଲାଭ କରିବାକୁ ପଡ଼ୁଛି ଯେମିତି ଶରୀର ଆମକୁ ବାଧକ ସୃଷ୍ଟି ନ ହୁଏ ବାରମ୍ବାର ଯେଉଁ ଭାଗବତରେ ଗୀତାରେ ଯେଉଁ ପ୍ରସଙ୍ଗ ଆସୁଛି ଆତ୍ମଚେତନା କଥା ସ୍ୱର ଦ୍ୱାରା ସବୁ କରୁଛେ ଯେମିତି ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଦାସ ଆଚ୍ଛା ଭଜନଟା ଆମେ କେଉଁଥିରେ କରୁଛେ ପ୍ରସାଦଟା କେଉଁଥିରେ ପାଉଛେ ସେବାଟା କେଉଁଥିରେ କରୁଛେ? ସବୁ ଶରୀର କରୁଛେ, ଶରୀର କରୁଛେ କେଉଁଥିପାଇଁ ନା, ଏଇ ଶରୀରଟା ଇମ୍ପୋର୍ଟାଣ୍ଟ ଅଛି ଜୀବାତ୍ମାକୁ ସାହାଯ୍ୟ କରିବା ପାଇଁ। ଜୀବାତ୍ମା ଯେଉଁ ଅନାଦି କାଳରୁ ଚକ୍ରରେ ପଡ଼ିଛି, ଏ ସ୍ୱରଟା ତାକୁ ଗୋଟେ ଫେଭରେବୁଲ ଜିନିଷ। ଲବ୍ଧ ସୁଦଲମ୍ବିତ ମୌସମ୍ଭବାତେ ମାନୁଷ୍ୟମ ଅର୍ଥତମ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣମ ପ୍ରତିତମ ଚେତେତମ। କେତେ ଚବିଶ ଗୁରୁ ଶିକ୍ଷା ଗୁରୁଙ୍କର କଥା ଅବଧୂତ କହିସାରିଲା ପରେ ଶ୍ଳୋକଟି କହୁଛନ୍ତି। ସବୁ ସବୁ ସମସ୍ତଙ୍କୁ ଗୋଟେ ଗୋଟେ କରି ଶିକ୍ଷା କହିଦେଲେ, ତାପରେ ଏ ଶ୍ଳୋକଟି କହିଲେ। ବହୁ ଜନ୍ମ ପରେ ସ୍ୱରଟା ମିଳିଛି ନା, ଏଇଟା ମିଳିନି ଯେ ଏମିତି ବିଷୟକୁ ଭୋଗ କରିବା ପାଇଁ। କିନ୍ତୁ ଶରୀର ଅଭିନିବେଶଟା ଯେହେତୁ ବହୁ ଜନ୍ମରୁ ରହି ରହିକି ଆସିଛି, ତାକୁ କୃତ୍ରିମ ଭାବରେ ତ ଆମେ ଛାଡ଼ିପାରିବା ନାହିଁ। ସେଥିପାଇଁ କୃତ୍ରିମ ଭାବରେ ତୁମେ ବୈରାଗ୍ୟ ବି ହେଇପାରିବନି, କୃତ୍ରିମ ଭାବରେ ତୁମେ କେବେ ବି ବୈରାଗ୍ୟ ହେଇପାରିବନି। ଏଇଟା ଗୋଟେ କାରଣ ସ୍ୱରଟା ତୁମର ଅଛି ନା, ସ୍ୱରଟା ଯେତେବେଳେ ତୁମର କଣ୍ଟ୍ରୋଲରେ ଆସିନି, ସ୍ୱରଟା ଯେକୌଣସି ସମୟରେ ଯୁଆଡ଼େ ତୁମକୁ ଠେଲି ନେଇ ପଳେଇବ। ତୁମର ତ ହାର୍ଟ ଟେଷ୍ଟ ଗୋଟେ ଭଗବାନଙ୍କ ସାଙ୍ଗରେ ତୁମର ସମ୍ପର୍କ ସ୍ଥାପନ ହେଇନି, ତୁମେ ଉଚ୍ଚ ରସ ପାଇନ, ସେଥିପାଇଁ ସାଧୁମାନଙ୍କୁ ଏତେ ରେଷ୍ଟ୍ରିକ୍ସନ କାହିଁ ରଖାହଉଛି? ସାଧୁ ସମାଜ ସେଇଟା ବୁଝିବା ଦରକାର, କାହିଁକି ତୋ କଥା କୁହାହଉଛି, କାହିଁକି ସବୁବେଳେ ସାଧୁକୁ ସାବଧାନ ବୋଲି ସବୁବେଳେ କାହିଁକି କୁହାହଉଛି, କାହିଁକି ସବୁବେଳେ ସବୁ କଥାରେ ଟାଇଟ୍ ଲଗାଉଛୁ? ସାଧୁ ସମାଜ ସେଇଟା ବୁଝିବା ପାଇଁ ଚାହୁଁନି। ମୋତେ ଯେମିତି ଗଲେ ହବ ନା, ନାଇଁ ନାଇଁ ତୁମେ ସର ଅଛି, ତୁମର ବାପା, ତୁମେ ଦୁର୍ବାସା ସରି ବସି ବଡ଼ ବଡ଼ ଯୋଗୀ ବିଶ୍ୱମିତ୍ରଙ୍କ ଭଳି ଯୋଗୀମାନଙ୍କର ଅବସ୍ଥା ଦେଖ, ବଡ଼ ବଡ଼ ଋଷିସଙ୍ଘଙ୍କ ଭଳି ଅବସ୍ଥା ଦେଖ, ତୁମ ସ୍ୱର ଅଛି ମାନେ କାମନା ଅଛି, ଯେକୌଣସି ସମୟରେ ତୁମକୁ କୁଆଡ଼େ ବୁଲେଇ ନେଇଯିବ, ତୁମ ବାଟକୁ ପାଇବନି। ସେଥିପାଇଁ ଆମେ ରୁଲ୍ସ ରେଗୁଲେସନ୍ସ ଏତେ ଯେଉଁ ଷ୍ଟ୍ରିକ୍ଟଲି ପାଳନ କରୁଛେ, କେବଳ ଆତ୍ମା ଏଇ ଯେଉଁ ଶରୀର ଧର୍ମଟା ଆତ୍ମାକୁ ବାଧ ଦିଅନ୍ତି ନ ହଉ। କାମନା ସ୍ୱରର ଅଛି, କିନ୍ତୁ କାମନା ବାଧକ ହବନି ଆମର। କାମନା ସ୍ୱରଟା ପ୍ରେମ ନ ପାଇଲା ପର୍ଯ୍ୟନ୍ତ କାମନା ଜଣଙ୍କର ଲଷ୍ଟ ପଳେଇଛି, ସେଟା ଠିକ୍ ନୁହେଁ। ସେ ମ୍ୟାରେଜ୍ କରୁ ବା ମ୍ୟାରେଜ୍ ନ କରୁ, ମ୍ୟାରେଜ୍ କରିସାରିଲା ପରେ ବି ସେଟା ଅଛି, ସେଟା ସେଟା ମାନେ ବେରଫେକ୍ଟ ଲଷ୍ଟ ଅଛି, ଆଙ୍ଗର ଅଛି, ଗ୍ରିଡ୍ସ ଅଛି, କାହାର କେଉଁ ପରସେଣ୍ଟଟା ଅଧିକା ଅଛି, ସେଟା ଯେଉଁ ଛଅଟା ରିପୁ ଅଛି ସେଟା କାହାର କେଉଁ ପରସେଣ୍ଟଟା ଅଧିକାର ଅଛି, ସେଟାକୁ ଆମେ ଆଭଏଡ୍ କରିପାରିବାନି। କାରଣ ସ୍ୱର ଅଛି ନା, ଯେତେବେଳେ ପ୍ରେମ ପ୍ରତି ଯେଉଁ ଭାବ ସ୍ତରକୁ ପଳେଇଗଲା, ତାର ଉପାଦାନ ଗୁଡ଼ା କିଛି ରହିବନି। ପ୍ରେମ ସ୍ତରକୁ ପଳେଇଲେ ତାର ଉପାଦାନ କିଛି, ସେ ପୁରା ଉନ୍ନତ ଭଗବତ ଶକ୍ତିରେ ପୁରା ଚିହ୍ନମୟ ଜିନିଷଟା ପ୍ରାପ୍ତ ହବ, ସେଥିରେ ଆଉ କିଛି ନାହିଁ। ତା ପୂର୍ବରୁ ବହୁତ ଆମକୁ ସାବଧାନ ରହିବାକୁ ପଡ଼ିବ, ଯେମିତି ଆମର ଦେହ କର୍ମରେ ଆତ୍ମକର୍ମରେ ଦେହଟା ବାଧକ ନ ହଉ, ସାଧକ ହଉ। ଭୋଜନ କରିବାନି, ଖାଇବାନି, କେମିତି ଚଳିବା, କେମିତି ପ୍ରସାଦ ପାଇବାର ଅଛି, ପ୍ରସାଦରେ ଆମର ଭୋଜନରେ ସାଧକ ହଉ, ବାଧକ ନ ହଉ। ସବୁ ଦରକାର, ସ୍ୱର ପାଇଁ ସବୁକିଛି ଦରକାର, କାରଣ ସ୍ୱର ଦ୍ୱାରା ତ ସେବା କରୁଛେ ନା। କିନ୍ତୁ ଆମକୁ ସବୁବେଳେ ବିଚାର କରିବାକୁ ପଡ଼ିବ, ମୁଁ ଯାହା ବ୍ୟବହାରିକ ଜୀବନ କରୁଛି ସେଟା ମୋର ପରମାର୍ଥ ଜୀବନ ପାଇଁ ସାହାଯ୍ୟ କରିବ କି ନା, ସେଟାକୁ ନିଜକୁ ନିଜେ ସାଧୁମାନଙ୍କ ପାଇଁ ଏତେ ରୁଲ୍ସ ରେଗୁଲେସନ୍ସ ଆଗରୁ ଜଗି ଜଗି ବସିକି ରଖାଉଥିଲା ଗୋଟେ ଜୀବକୁ, କାରଣ ଜୀବର କାମନାଟା ରହିଛି। ଗୋଟେ ଜଣେ କାମନା ଦ୍ୱାରା ପରାସ୍ତ ହେଇଯାଉଛି, ଆଉ ଜଣେ କାମନାକୁ କ'ଣ କରିଛି ଛକି ଛକି ତାକୁ ଚାଲୁଛି, ତାକୁ ଲାଷ୍ଟରେ ପରାସ୍ତ କରିବ। ଏ ଯେଉଁ କ'ଣ କ'ଣ ଖେଳନ୍ତି ସେଗୁଡ଼ାକ, ମୁଁ ବାଗୁଡ଼ି ବାଗୁଡ଼ି କୁସ୍ତି ଦେଖିଛ ନା ନାଇଁ ବାବୁ, ସେ ଗଡ଼ା ପଡ଼ା ଲାଗିବେ, ଯେଉଁ କବାଡ଼ି ଫବାଡ଼ି ଖେଳନ୍ତି, ସେ କ'ଣ ଏ ଯେଉଁ କ'ଣ ନା ଆମ ସେ ଗୋଟେ ଗାଡ଼ିଟା ଆଣିଦିଅନ୍ତି, ତାକୁ ମାଡ଼ି ବସିବେ ଯାଇକି, ସେ କ'ଣ ମୁଁ ଜାଣିନି, ଛୁଆଟେ ଦେଖିଥିଲି ତାକୁ ଦଧାରି ମାଡ଼ି ବସିବେ, ସିଏ ଟଣା ଘୋଷରା କରୁଛୁ ନା ନାହିଁ, ସିଏ ଟଣା ଘୋଷରା କରିକି ଯଦି ଧରିକି ଆମକୁ ଟାଣି ନେଇ ପଳେଇଲା, ଯେତେବେଳେ ସେ ପଡ଼ିଯିବ କହେ ଛାଡ଼, ତାକୁ ଛାଡ଼ା ନହେଲେ ତା ପୂର୍ବରୁ ତାକୁ ଛାଡ଼ା ହବନି, ସିଏ ଟ୍ରାଏ କରୁଛି କାହିଁ କହିବ, ସେ ଆମକୁ ଟାଣି ନେଇ ପଳେଇ ଯାଇପାରେ, ସେ ଗାଡ଼ିଟା ଶୁଣିବାର ଅଛି ସେଭଳିଆ। ଏଇ ଯେଉଁ କାମନା ଏଇଟା ସମସ୍ତଙ୍କ ଶରୀରରେ ରହିଛି, ଏଇଟା କେଉଁ ଫର୍ମରେ ବି ଆସିପାରେ, ତେଣୁ ଜଣେ ଡିଫିଟ୍ ହେଇଯାଉଛି ସେ କାମନା ଦ୍ୱାରା, ସେ ପରାସ୍ତ କଲେ ସେ ଆଡମିଟ୍ କରୁନଉଛି ନା ଆଜ୍ଞା ମୁଁ ପାରିବିନି। ସେଥିପାଇଁ ଶାସ୍ତ୍ର କ'ଣ କହିଲେ, ଠିକ୍ ଅଛି ତୁମେ କହୁଛ ତୁମ କାମନା ଦ୍ୱାରା ହତ ହେଇଯାଉଛି ପାରିବନି, ଯେମିତି ସେ ଡିଫିଟ୍ କରିଦେଲା କହିଲା ଛାଡ଼ିଦେ ମୋତେ, ସେଥିପାଇଁ ଆଚାର୍ଯ୍ୟ ମାନେ ଠିକ୍ ଅଛି ତୁମେ ଯା ବର୍ଣ୍ଣାଶ୍ରମ ସିଷ୍ଟମକୁ ଯା, ଯା ବିବାହ, କିନ୍ତୁ ମନେ ରଖ ଥୋଡ଼ି ତୁମକୁ ଫେରିବାକୁ ପଡ଼ିବ। ସେଇଭଳି ଯିଏ ଯିଏ ଚାହୁଁଛି ନାହିଁ ମୁଁ ଆଡମିଟ୍ କରିବି ନାହିଁ, ସେ ତା ଲଗେଇଛି ଫାଇଟିଂଟା, ସେ ତ କୁସ୍ତି କରୁଛି ନା, ସେ ତା ଲଗେଇଛି ଟଣା ଘୋଷରା କରିକି ସେ ତାର ସେ ଗାଡ଼ିଟା ଛୁଇଁବ, ତାହେଲେ ସିଏ ତାର ସାଧୁ ଜୀବନଟା ସେଭଳିଆ ତୁମ ସାଧନ ହିସାବରେ ସେଟା ରହିଛି ସମସ୍ତଙ୍କର, ଲଷ୍ଟ ଆଙ୍ଗର ଗ୍ରିଡ୍ସ ଏଗୁଡ଼ା ସବୁ ରହିଛି। ପ୍ରେମ ପ୍ରାପ୍ତି ନ ହେଲା ପର୍ଯ୍ୟନ୍ତ କାହାର କାମନା ଯିବନି, ଏ ଯେଉଁ ମହାଜନ ମାନେ ଗୁରୁଦେବ ସବୁ କହିଛନ୍ତି ଆମେ ଶୁଣୁଛୁ ଜାଣିଛୁ ସବୁ, ସେଟା ସଟଲ ଫର୍ମ ରହିପାରେ, ଗ୍ରସ୍ ଫର୍ମ ରହିପାରେ, ସେଟା କିଛି ବଡ଼ ନୂଆ ଜିନିଷ ନାହିଁ। ସେଥିପାଇଁ ସାଧୁମାନଙ୍କୁ ଯେଉଁମାନଙ୍କୁ ହତ୍ୟା କରନ୍ତି ତାଙ୍କୁ ଏତେ ରେଷ୍ଟ୍ରିକ୍ସନ୍ ରଖାହଉଛି, ନାରୀମାନଙ୍କଠୁ ଆଭଏଡ଼ ହେଇକି ରହିବେ, ଯେପର୍ଯ୍ୟନ୍ତ ତାର ନାରୀଙ୍କ ପ୍ରତି ମା ଜ୍ଞାନ ଆସିନି। ସେଥିପାଇଁ ବେଦିକରେ ପ୍ରଥମ ବେଦ ଧର୍ମରେ ପ୍ରଥମେ କୁହାଗଲା ମା ବୋଲି ଡକାଯାଏ, ମା ଭିକ୍ଷା ଗଣ୍ଡେ ଦିଅ, ଏ ଯେତେବେଳେ ଆସନ୍ତି ସବୁ ଏ ଭିକାରୀମାନେ ମା ବୋଲି ଡାକନ୍ତି, ଭିକ୍ଷା ମା ମୋତେ ଦିଅ, ପରଧାରାସୁ ମାତୃବୋଧ, ପରଧାରାସୁ ମାତୃବୋଧ, ପରଦ୍ରବିଷ୍ଟୁଲୁଷ୍ଟବତ ସର୍ବଭୂତି ସୁ ଆତ୍ମବଶ ଯ ପଶ୍ୟନ୍ତି ସ ପଣ୍ଡିତ। ପଣ୍ଡିତ କ'ଣ ପାଠ ପଢ଼ିକି ପଣ୍ଡିତ ହେଇଯାଏ, ଚେତନା ଲୋକ ପଣ୍ଡିତ ହେ, ପରଧାରାକୁ ପରର ସ୍ତ୍ରୀକୁ ମା ଭଳି ଦେଖିବ। ତାର ତୁମର ବର୍ତ୍ତମାନ ଆସିଲା ସେ ଷ୍ଟାଣ୍ଡାର୍ଡ, ତୁମେ ବର୍ତ୍ତମାନ କୌଣସି ନାରୀ ସହିତ ରିଲେସନ୍ସିପ୍ ରଖିପାରିବ, ତା ପୂର୍ବରୁ ବିଚାର କରିପାରିବନି, ରଷ୍ଟ ଇଜ୍ ଦେୟାର, ଯେକୌଣସି ସମୟରେ ତୁମେ କିଛି କହିହବନି। ବଡ଼ ବଡ଼ ମନେକୁ ସେମାନଙ୍କର ଏଇଟା ମାନସିକ ବିକାରଟା, ତୁମ ଗୁଣ ରଜଗୁଣ ଚାଲିଗଲା ମାନେ ମାନସିକ ବିକାରଟା ତୁମର ଆଟାଚମେଣ୍ଟ ହେଇଯିବ, ପୁଣି କ'ଣ ହେଲା, ପୁଣି ଦେହ ଧର୍ମ ବଢ଼ିଗଲା, ପୁଣି ଆତ୍ମଧର୍ମଟା ସବୁ ବାଧକ ହେଇଗଲା। ଏଇଟା ଗୋଟେ ବଡ଼ ସାଇନ୍ସ ନା। ତେଣୁ ଆମକୁ ଶାସ୍ତ୍ର କେତେ ସାହାଯ୍ୟ କରୁଛନ୍ତି, ଗୁରୁବର୍ଗ କେତେ ସାହାଯ୍ୟ କରୁଛନ୍ତି। ଆଗରୁ ଯେଉଁ ମନୁଷ୍ୟମାନେ ସବୁ ରହୁଥିଲେ, ସାଧୁମାନେ ରହୁଥିଲେ, ସେମାନେ କେବେ ତ ନାରୀମାନଙ୍କୁ ଆଶ୍ରମ ବି ଛାଡ଼ୁନଥିଲେ। ଯେ ବ୍ରହ୍ମଚାରୀମାନେ ସବୁ ରହୁଥିଲେ ଋଷି ସଂଘ ଭଳିଆ, ସେ କ'ଣ ମଠ ମନ୍ଦିରକୁ ତାଙ୍କର ଆଶ୍ରମ ଭିତରେ କ'ଣ କରୁଛି, ସ୍ତ୍ରୀମାନଙ୍କୁ ଛାଡ଼ୁଥିଲେ। ଆମର ଗୁଡ଼ି ବୈଷ୍ଣବମାନେ ସବୁ କ'ଣ କରେ, ସମସ୍ତଙ୍କୁ ଗୋଟେ ପୁରୁଷ ସ୍ତ୍ରୀ ବିବାହ ଚୁରା ହବ, ତୁମେ ଆସ, ତୁମ ପିଲା ଛୁଆଙ୍କୁ ନେଇକି ଆସ, ମହାପ୍ରଭୁ ଶିଖିଲେ ନା ସବୁ, ଆଉ ଗୃହ ଥାକ ବନେ ଥାକ। ଆଉ ସେମାନେ ମହାପ୍ରଭୁଙ୍କ ପାର୍ଷଦ ମାନେ ସବୁ ଚାଲି ଚାଲିକା ପିଲା ଛୁଆଙ୍କୁ ଧରି ସବୁ ଯାଉଥିଲେ କେଉଁଠି, ପୁରୀକୁ, କାରଣ ସେମାନେ ଯେ ସଂସାର ଭିତରେ ରହିଯିବେ ପିଲା ଛୁଆଙ୍କୁ ନେଇକି, ପୁଣି ସେ ଆସକ୍ତି ଭିତରେ ପଡ଼ିଯିବେ। ସଂସାର ଭିତରେ ରହିଲା ମାନେ ସେ ତ ଜଟିଳ, ଆଉ ସାଧୁ ସଙ୍ଗ ନ କଲା ମାତ୍ରେ ପୁଣି ଆଟାଚମେଣ୍ଟ ଚାଲି ଆସିବ, ଦେହ ପ୍ରତି ଆସୁନ, ପିଲା ଛୁଆ ପ୍ରତି ଆସୁନ, ଟଙ୍କା ପ୍ରତି ଆସୁ, ଘର ପ୍ରତି ଆସୁ, ଜୀବନଟା ଅଛି। ସିଏ କେତେ ବଡ଼ ଭକ୍ତ କହିଲେ କହିବି ଆମେ ଆଡମିଟ୍ କରିବୁନୁ। ଜୀବ ଯେତେ ପର୍ଯ୍ୟନ୍ତ ସାଧୁ ସଙ୍ଗ କରୁନି ଆଉ ସାଧୁର କୃପାରେ ମଣ୍ଡିତ ହେଇନି, ତାର ଯେକୌଣସି ଗୋଟେ ଦୁର୍ଗୁଣ ଅଛି ବୋଲି ବିଚାର କରିବାକୁ ପଡ଼ିବ। ଏ ଭାଗବତ ସିଦ୍ଧାନ୍ତ, ପ୍ରହ୍ଲାଦ ମହାରାଜଙ୍କ ସିଦ୍ଧାନ୍ତ, ଲୋକ ତାକୁ ଭଦ୍ର କହିପାରନ୍ତି, ଲୋକ ତାକୁ କ'ଣ କହିପାରନ୍ତି, ସମାଜ ଆମକୁ ବହୁତ ବଡ଼ ସାର୍ଟିଫିକେଟ୍ ଦେଇପାରେ। ଯେତେ ପର୍ଯ୍ୟନ୍ତ ଜଣେ ସାଧୁ କୃପାରେ ମଣ୍ଡିତ ନ ହେଇଛି, କାରଣ ତାକୁ ଅଟକେଇବ କି ଆସ, ଏ ଛଅଟା ଜିନିଷ ଯେଉଁ ରହିଛି ତାକୁ ଅଟକେଇବ କି ଆସ, ହାୟର ଏନର୍ଜିଟା ତାର ମାଇଣ୍ଡ କି ତାର ଇଣ୍ଟେଲିଜେଣ୍ଟକୁ ସବୁବେଳେ ପ୍ୟୁରିଫାଏ କରିଥାଉ। ଶୁଦ୍ଧ ଯେଉଁ କୃପାଟା, ରାଧାରାଣୀଙ୍କର କୃପା ଯାହା ଗୁରୁ ପରମ୍ପରାରେ ଆସୁଛି, ସେଇଟା ତାହେଲେ ଡିସେଣ୍ଡେଣ୍ଟ ହବ, ଯେଟା ଦେଲା ତୁମେ ସମର୍ପିତ ହେଲ ତୁମର କୃପାରେ, ତୁମର ସେବାରେ, ତୁମର ମନୋଭାବରେ, ତୁମ ଚେତନାରେ ଗୁରୁବର୍ଗ ଖୁସି ହେଲେ ସମର୍ପଣରେ। ତାଙ୍କର ଯେଉଁ ଶୁଭାଶୀର୍ବାଦରେ ସେଇଟା ସବୁବେଳେ ତୁମକୁ ଚେକ୍ କରିବ, ତୁମେ ଟିକେ ଡାଇଭର୍ଟ ମାଇଣ୍ଡ, ଯେଉଁ ମନର ଯେଉଁ ପୂର୍ବ ଅବସ୍ଥାଟା ଅଛି ସବୁବେଳେ ଗୋଟେ ମେଟେରିଆଲ ଆଡ଼କୁ ଯିବ, ସିଏ ନିଜେ ନିଜେ ଥାପଡ଼ ମାରିବ ଏନର୍ଜିଟାକୁ, ମେଟେରିଆଲ ଏନର୍ଜିଟାକୁ ଚେକ୍ କରିବା ପାଇଁ ଆଉ କିଏ ସ୍ପିରିଚୁଆଲ ଏନର୍ଜି ଚେକ୍ କରିବ ନା, ମେଟେରିଆଲ ଏନର୍ଜି ଦ୍ୱାରା ମେଟେରିଆଲ ଜିନିଷକୁ ଚେକ୍ କରିହେବନି। ସେଇଟା ଗୋଟେ ଆଜି ମନଟା ଗୋଟେ କ'ଣ କହୁଛି, ତାପରେ ମନକୁ ବୁଝେଇଦେଲ, ହଁ ମୁଁ ବୁଝିଗଲି, ଲୋକ କହୁନି ହଁ ହଁ ବୁଝିଗଲି, ଟିକେ ବୁଝିଗଲି, ପୁଣି କ'ଣ ମନରୁ ବାହାରିଲା, ମେଟେରିଆଲ ଦ୍ୱାରା ମେଟେରିଆଲକୁ ତୁମେ କଣ୍ଟ୍ରାକ୍ଟ କରିପାରିବ, ସେଥିପାଇଁ ଗୋଟେ ସ୍ପିରିଚୁଆଲ ଏନର୍ଜି ସହିତ ଆମେ କଣ୍ଟାକ୍ଟ କରୁଛୁ। ଆମର ଏ ସବୁ ସ୍ପିରିଚୁଆଲ ଏନର୍ଜି ସହିତ ଲିଙ୍କ ରଖାହଉଛି ନା, ଆଉ ଆମ ସାଇନ୍ ଆମର ଯେଉଁ ଗୋଡ଼େ ବର୍ଷ ଗୋଟେ ସବୁ ସ୍ପିରିଚୁଆଲ ଏନର୍ଜି ସହିତ, ତୁଳସୀ ସ୍ପିରିଚୁଆଲ ଏନର୍ଜି, ଭଗବାନଙ୍କର ବିଗ୍ରହ ରୂପ ତାଙ୍କୁ ପ୍ରତିଷ୍ଠା କରି ମନ୍ତ୍ର ଦ୍ୱାରା ପ୍ରତିଷ୍ଠା କରାଯାଉଛି, ବିଧି ଦ୍ୱାରା ସେବା କରାଯାଉଛି, ଏନର୍ଜି ସେଠି ଏନର୍ଜି ଡିସେଣ୍ଡେଣ୍ଟ ହେଉଛନ୍ତି, ସେଠି ଶକ୍ତିର ଉପାସକ ନା ଆମେ। ଆଉ ହେ ଆଇଡିଆଲ ଯେମିତି ସେମାନେ କୁହନ୍ତି, କ'ଣ ଏ ଆଇଡିଆଲ, ଗୋଟେ ଆଇଡିଆଲ ଲୁସିଫର କ'ଣ କୁହନ୍ତି, ଏ ପିତଳ ପୂଜା କରୁଛନ୍ତି ଏମାନେ, ହେଲେ ସେମାନେ କ'ଣ ବୁଝିବେ। ତୁମେ ଯଦି ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସେ ନେହରୁ ପୂର୍ବ ନେତାମାନଙ୍କର ମୂର୍ତ୍ତିକୁ ତୁମେ ସ୍ଥାପନ କରିଦେଉଛ, ଲୋକମାନେ ଦେଖିକି ସେମାନେ ପ୍ରେରଣା ପାଇବେ, ଜଣେ 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 ସାଧାରଣ ବ୍ୟକ୍ତିଙ୍କୁ ତୁମେ ତାର ମୂର୍ତ୍ତିକୁ ସ୍ଥାପନ କରିଦେଇ ପାରୁଛ। ଆଜି ଜଗତର ସତ୍ୟ ବସ୍ତୁ ତାଙ୍କୁ ପୁଣି ମନ୍ତ୍ର ଦ୍ୱାରା ସେ ନିଜେ ବି କହିଛନ୍ତି, ମୋର ବିଗ୍ରହକୁ ତୁମେ ପୂଜା କରିବ। ଆଉ ତେଣୁ ତାଙ୍କର ଶକ୍ତି କେମିତି, ତାଙ୍କ ଶକ୍ତିରେ ଡିସେଣ୍ଡ କରୁ, ଆମେ ଶକ୍ତିର ଉପାସକ ନା, ଆମେ ଏନର୍ଜି ସହିତ କଣ୍ଟାକ୍ଟ ହେବା ଦରକାର। ଏନର୍ଜିଟାକୁ ତୁମେ ନ ବୁଝିପାରିବ ତୁମେ ଅସୁବିଧା ପଡ଼ିବ, ଆଉ ଏ ଯେମିତି ତୁମେ ରାସ୍ତାରେ ଯାଉଛ, ପୋଲିସଟା ଗୋଟେ କ'ଣ ଶକ୍ତିଟା ନା, ଆଉ ପୋଲିସଟା ଶକ୍ତି ଗୋଟେ ଏନର୍ଜି, ସେ ଡିପାର୍ଟମେଣ୍ଟଟା ରହିଲା କିଏ, ତାର କଣ୍ଟ୍ରୋଲିଂ ଡିପାର୍ଟମେଣ୍ଟଟା ରହିଛି, ସେଟା ଏନର୍ଜିଟା କାର୍ଯ୍ୟ କରୁଛି। ଆଉ ପୋଲିସଟା ଆଉ କ'ଣ ଖାକି ଡ୍ରେସ୍ ପିନ୍ଧିଲେ ଯେକୌଣସି ଲୋକ ପୋଲିସ ହେଇଯିବ ନା କ'ଣ, ତାକୁ ଆପଏଣ୍ଟମେଣ୍ଟ ଦିଆ ହେଇ ତାର ଏନର୍ଜିଟା ରହିଛି, ସେ ଗୋଟେ ସେ ଏନର୍ଜିଟା ଦେଖ, ଗୋଟେ ପୋଲିସ ନା ଶୁଣିଲା ବେଳକୁ ଲୋକ ଭୟ କରେ, ଏଇ ପୋଲିସ ଗାଡ଼ିଟା ଅଛି। ମେଟେରିଆଲ ବି ଦେଖ, ଭୌତିକ ଦୃଷ୍ଟିରୁ ତୁମେ ଦେଖ, ଗୋଟେ ଏନର୍ଜିର ଇନ୍ଫ୍ଲୁଏନ୍ସଟା କେତେ ମାଇଣ୍ଡ ଉପରେ ପଡ଼ୁଛି। ଆଉ ଏଇଟା କ'ଣ ଆମର ମାଇଣ୍ଡଟା ଗୋଟେ ସ୍ପିରିଚୁଆଲ ଏନର୍ଜି ଭିତରେ ଆମେ ରଖିବା ପାଇଁ ଏନ୍ଭାରମେଣ୍ଟ ଭିତରେ ରଖୁଛେ, ସବୁବେଳେ ସ୍ପିରିଚୁଆଲ ଆଧ୍ୟାତ୍ମିକ ଶକ୍ତି ଭିତରେ ତୁଳସୀ ଠାକୁର ମଙ୍ଗଳା ସକାଳୁ ଉଠିବ, ଭଗବାନଙ୍କୁ ଦର୍ଶନ କରିବ, ଭଗବାନଙ୍କୁ ପ୍ରଣାମ କରିବ, ମନ୍ତ୍ର ଜପ କରିବ, ସବୁ ସବୁ ଶକ୍ତି ସହିତ ସମ୍ପର୍କ, ଏଗୁଡ଼ା ଯଦି ଆମେ କର୍ମକାଣ୍ଡ ଲୋକ ଭଳିଆ ହେଇଯିବା, ଆଜିକାଲି କ'ଣ ଏଇଟା ସାଧୁସଂ କରୁନାହାନ୍ତି, ତତ୍ତ୍ୱ ସବୁ ଜାଣିନାହାନ୍ତି ତ, ତାଙ୍କର ଆନୁଷ୍ଠାନିକ ଭାବରେ କଷ୍ଟ ପାଇଲା, ଚାଲିଲେ ଦୁଇ ଚାରି ମାଳ ଜପ କଲେ, ପୁଣି କେତେଦିନ ଗଲା ଦୀକ୍ଷା ନେଇଗଲେ, ଶିକ୍ଷା ଗୁଡ଼ା କରୁନାହାନ୍ତି, ଶିକ୍ଷା ନକଲେ କିନ୍ତୁ ବୁଝିପାରିବେନି ଏଇଟା କେତେ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ିକ। ଜଣେ ଗୁରୁପାଦାଶ୍ରୟ କରୁଛି, ଦୀକ୍ଷା ନେବାଟା ଭଲ, ଜୀବନରେ କେତେ ଜନ୍ମ କଟେଇଛି, ଦୀକ୍ଷା ପାଦାଶ୍ରୟ କର, ଗୁରୁପାଦାଶ୍ରୟ କର, ଭଜନ କର, ଶିକ୍ଷାଟା କର। ଦୀକ୍ଷାଟା ତ ଗୋଟେ ଦିନ ହବ, ଶିକ୍ଷାଟା ଜୀବନ ଭରି ଶିକ୍ଷା ଆଚରଣ କରିବ। କେଉଁ ଶିକ୍ଷା ଆଚରଣ କରିବ? କୃଷ୍ଣଙ୍କୁ ପାଇବାର ଶିକ୍ଷା, ସେ ଶିକ୍ଷାଟା ସରେନି କେବେ, କାହାର ପାଠ ସରେନି। ଇଏ ଗୋଟେ ଏମିତିଆ ଜିନିଷ, ତ ଆମର ଭାରତ ବର୍ଷର ତ ଯେତେ ଏଜୁକେସନ ବ୍ୟାକଗ୍ରାଉଣ୍ଡ ଅଛି, ବିଦେଶ ଓ ଭାରତ, ତାର ଗୋଟେ ଗୋଟେ ଦିନ ଲାଷ୍ଟ ସରିଛି ନା। ଆଉ ଏଜୁକେସନ ଜଣେ ଯଦି ଚାହିଁବ ବି ସେ କମ୍ପ୍ଲିଟ କରିପାରିବ, ସେ ତ ସେମାନେ ବି କହୁଛନ୍ତି ଆମ ବିଦ୍ୟାର ଇଏ ଶେଷ ନାହିଁ, ପୁଣି ବି ଅଛି, ପାଞ୍ଚ ଦଶଟା PhD କରୁଛନ୍ତି, ଏଟା କରୁଛନ୍ତି, ତାଟା କରୁଛନ୍ତି, ସାଇଣ୍ଟିଷ୍ଟ କରୁଛନ୍ତି, ତାଠୁ ବଡ଼ ଟପର ଅଛନ୍ତି, ସେ ଗୋଟେ ଲିମିଟ୍ ରହିଛି। ଇଏ ବିଦ୍ୟା ଭଳି, କାରଣ ଭଗବାନ ଯେହେତୁ ଅଦ୍ୱୈତ ଶକ୍ତି ଅନନ୍ତ, ତାଙ୍କ ତାଙ୍କର ତାଙ୍କୁ ପାଇବାଟା ତାଙ୍କର ସବୁ ଜିନିଷ ହେଉଛି ଅନନ୍ତ, ସେ ସମସ୍ତେ ପଢି ପଢି ଏଠୁ ଯାଆନ୍ତି। ଇଏ ଗୋଟେ ପାଠ ଏମିତିକା, କେବେ କେହି ଏଠି ଟିଚର ହେଇପାରିବେନି, ସବୁ ଷ୍ଟୁଡେଣ୍ଟ ଭଗବାନ ତାଙ୍କ ଏଥି ଶିକ୍ଷା ରହିଛି। ଏନର୍ଜି ସହିତ ଆମେ ଶିକ୍ଷା, ଆମ ପରମ୍ପରାଟା, ଆମ ପରମ୍ପରା ଶିକ୍ଷାଟା ପ୍ରାଧାନ୍ୟ ନା। ସେଥିପାଇଁ ଆମ ପରମ୍ପରା ଦେଖୁନ, ଦୀକ୍ଷାଗୁରୁ ଶିକ୍ଷାଗୁରୁ ସବୁ ମିଶିକି ରହିଛନ୍ତି, ଆମର ଶିକ୍ଷାଗୁରୁ ବେଶୀ ପ୍ରମିନେଣ୍ଟ, ଆମର ଶିକ୍ଷାଗୁରୁ ବେଶୀ ପ୍ରମିନେଣ୍ଟ ଆମର ଖାଇଛି, କାରଣ ଦୀକ୍ଷାଗୁରୁ ଶିକ୍ଷାଗୁରୁ ତ ଅଭିନ୍ନ ଶାସ୍ତ୍ର ହିସାବରେ, ସେ ଦୃଷ୍ଟିରୁ ବେଶୀ ତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି, କାରଣ ଶିକ୍ଷାଟା ଗୁରୁଦେବ ସେ କଥା କୁହନ୍ତି। ଦୀକ୍ଷାଗୁରୁ କ'ଣ କରିବେ ଯେ ତୁମର ତୁମକୁ ଠିଆ କରିଦେଲେ, ପାଦ ତୁମକୁ ଠିଆ କରିଦେଲେ, ପାଦଟାକୁ ଷ୍ଟ୍ରଙ୍ଗ କରିଦେଲେ, ଆଉ ଯଦି ଦୀକ୍ଷାଗୁରୁ କ'ଣ ସାଙ୍ଗ ପାଇଲେନି, ପୁଣି ଶିକ୍ଷା ନେଇ କ'ଣ କରିବ, ତୁମେ ଠିଆ ହେଲେ କ'ଣଟା କରିବ, ବାଥରୁମ୍ ଯିବାକୁ ପଡ଼ିବ, ଖାଇବାକୁ ପଡ଼ିବ, କର୍ମ କରିବାକୁ ପଡ଼ିବ, ଚାଲିବାକୁ ପଡ଼ିବ ନା, ସେଟା ଭକ୍ତିରେ ତୁମକୁ ଠିଆ କରିଦେବେ ଦୀକ୍ଷାଗୁରୁ। ଯଦି ଦୀକ୍ଷାଗୁରୁଙ୍କ ସାଙ୍ଗ ତୁମେ ନ ପ୍ରାପ୍ତ ହେଇପାରିଲ, ଗୁରୁଦେବଙ୍କ ଶିକ୍ଷା ତୁମେ ପ୍ରାପ୍ତ ହେଇପାରିଲେ, ଗୁରୁଦେବ ଚାଲିଗଲେ, ପୁଣି ଶିକ୍ଷା ନେଇକି ତୁମକୁ ଚାଲିବାକୁ ପଡ଼ିବ, ଦୁଇଟା ଜିନିଷ ତତ୍ତ୍ୱ ଜିନିଷ ନା। ଏଇ କଥାରେ ପଡ଼ିଛି, ଆମେ ଶକ୍ତି ସହିତ କନେକ୍ଟ ହେବା ପାଇଁ ଚେଷ୍ଟା କରୁଛୁ, ଏଇଟା ଗୋଟେ ଅନୁଷ୍ଠାନ ନୁହେଁ, ବି କେୟାରଫୁଲ। କର୍ମୀ ଲୋକମାନେ ଯେମିତି ଅନୁଷ୍ଠାନ ଗଣେଶ ପୂଜା ତାଙ୍କର କରିଦେଲେ, ତାଙ୍କର ତାର ଭସେଇ ଦିଅରି, ତାଙ୍କର ସବୁ ଭସା ଭସି କାମ ନା, କ'ଣ ଭାବିଲେ କ'ଣ କହୁଛା ମେଢ଼ ଭସାଣି ହବ, ଚାଲ ଡମ୍ ଫ୍ରମ୍ ବଜେଇକି ନାଇଁ ଭସାଣି ଭସା, ତାଙ୍କ ଭକ୍ତିକି ଭସେଇକି ଚାଲିବେ, ବସୁନା ଜେନା ମଦ ପିଇକି ତାଙ୍କର ଗଲା, ଆଉ ତାଙ୍କର କ'ଣ ସେଇଟା ସବୁ କର୍ମକାଣ୍ଡ ନା, ଆମର କ'ଣ ଏଇଟା କର୍ମକାଣ୍ଡ, ଷୋଳମାଳା ସରିଲା ରଖିଦିଅ ଜପ। ଆମର ଗୋଟେ ସବୁବେଳେ ଏନର୍ଜି ସହିତ ଆମେ କଣ୍ଟାକ୍ଟ ହବ, ଯଦି ଏନର୍ଜି ସହିତ ଆମେ କନେକ୍ଟେଡ୍ ନ ହେଇପାରିଲେ, ଧର୍ମ ଇଏ ଶକ୍ତିଟା କେଉଁଟା ମାୟାଶକ୍ତି ଧର୍ମ, ଆମେ ଯଦି ଭଗବତ ଶକ୍ତି ସହିତ କନେକ୍ଟ ନ ହେଇପାରିଲେ ମାୟାଶକ୍ତି ଧରିବ। ସେଥିପାଇଁ ଆମର ଟୋଟାଲ ପ୍ରୋଗ୍ରାମ୍ସ, ପ୍ରବାଦ କୁହନ୍ତି ପ୍ରୋଗ୍ରାମ ବନାଇ ପଡ଼େ, ଯେମିତି ବାହାର କର୍ମୀ ଲୋକଙ୍କର ଗୋଟେ ରୁଟିନ୍ ଅଛି, ସେ ଯେଉଁ ଅଫିସର ମାନେ ତା ରୁଟିନ୍ ଟାଇମ୍, ତାଙ୍କ ଟାଇମ୍ ହିସାବରେ ଟାଇମ୍ ନା, ଆଉ ତାଙ୍କ ଚାର୍ଟ ସବୁ ପୁରା, ଏଇ ଟାଇମ୍ରେ ଏହା ଖାଇବେ, ଏଇ ଟାଇମ୍ରେ ଶୋଇବେ, ଏଇ ଟାଇମ୍ରେ ଉଠିବେ, ଏଇ ଟାଇମ୍ରେ ମ୍ୟାଗାଜିନ୍ ପଢ଼ିବେ, ଏଇ ଟାଇମ୍ରେ ରାଇଟିଂ କରିବେ, ସେମାନେ କିଛି ରିସର୍ଚ୍ଚ କରିପାରିବେ, ଲେଖିପାରିବେନି, ପୁରା ତାଙ୍କର ସବୁ ଟାଇମ୍ ଅଛି ନା, ଚାରିଟାରୁ ପାଞ୍ଚଟା ମାନେ ଲେଖିବେ, ସେତେବେଳେ ପିଲା ଛୁଆ ବି ଆସିବେନି ପାଖକୁ, କେହି ଡରନ୍ତୁ ନା, ନା ନା ବାପା ସେ ଲେଖୁଛନ୍ତି, ତାଙ୍କ ଦେଖି ଯାଉନି, ତାଙ୍କର ସବୁ ରୁଟିନ୍। ସେମାନେ ଗୋଟେ ସେମାନେ ଗୋଟେ ମେଟେରିଆଲ ଏଜୁକେସନରେ ଭୌତିକ ଶିକ୍ଷାରେ କିଛି ପାଇବା ପାଇଁ ହେଲେ ସେମାନେ ଗୋଟେ ରୁଟିନ୍ ଲାଇଫ୍ ମେଣ୍ଟେନ୍ କରୁଛନ୍ତି, ଆମର ସେଭଳି ଆମର ଆମର କାମଟା ହେଲା ଆମେ ସବୁବେଳେ ସ୍ପିରିଚୁଆଲ ଜିନିଷ ସହିତ କନେକ୍ଟ ହେବା, ସକାଳୁ ଦେଖୁନା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ପ୍ରୋଗ୍ରାମ, ଯିଏ ଘରେ ରହୁଛି ତାକୁ ସେ ପ୍ରୋଗ୍ରାମ ବନେଇବାକୁ ପଡ଼ିବ, ତାହେଲେ ସେ ଏନର୍ଜି ସହିତ ମୁଣ୍ଡଟା ସେ କରୁଛି ବହୁତ କାମ, କିନ୍ତୁ ଏନର୍ଜି ସହିତ ତାର କଣ୍ଟାକ୍ଟ ରହିଲା କେମିତି ନା, ସେ ସ୍କୁଲ ଯାଉଛି ବା ଅଫିସ ଯାଉଛି, କିନ୍ତୁ ତାର କାମ କ'ଣ, ଅଫିସରୁ ଗଲେ ମୁଁ ଜପ ସାରିବାର ଅଛି, ତାହେଲେ ଏନର୍ଜିଟା କେଉଁଠି କାହା ସହିତ ସେ କଣ୍ଟାକ୍ଟ ହେଇକି ରହିଛି, ମୁଁ ଜପ କରିବାର ଅଛି, ମୋତେ ଠାକୁର ସେବା କରିବାର ଅଛି, ମୋତେ ଆରତୀ କରିବାର ଅଛି, ମୋତେ ଭୋଗ ଲଗେଇବାର ଅଛି, ମୋତେ ଭାଗବତ ପଢ଼ିବାର ଅଛି, ତେଣୁ ଆମେ ଆମେ ସବୁବେଳେ ଶକ୍ତି ସହିତ କଣ୍ଟାକ୍ଟ ହେଉଛି। ଆଉ ସବୁଠୁ ଭାଗ୍ୟବାନ ଯେଉଁମାନେ ମନ୍ଦିର ମନ୍ଦିର ରହୁଛନ୍ତି ବା ମନ୍ଦିର ପାଖରେ ରହୁଛନ୍ତି, କାହିଁକି ତାଙ୍କୁ ସବୁ ପ୍ରୋଗ୍ରାମ ସବୁବେଳେ ତାଙ୍କର ସକାଳ ଆସିଲେ ମଙ୍ଗଳାରତି, ଠାକୁରଙ୍କୁ ଜପ କଲେ, ଭଗବାନଙ୍କୁ ଦର୍ଶନ କଲେ, ଗୁରୁ ପୂଜା ଆଟେଣ୍ଡ କଲେ, ଚରଣାମୃତ ଭଗବାନଙ୍କ ଚରଣାମୃତ ପାଇଲେ, ଆରତୀ ଦର୍ଶନ କଲେ, ଭାଗବତ କଥା ଶୁଣିଲେ, ନାମ ସଂକୀର୍ତ୍ତନ ଶୁଣିଲେ, ଏଇ ସବୁ ଏନର୍ଜି ସହିତ ଭଗବାନଙ୍କର ଆଧ୍ୟାତ୍ମିକ ଶକ୍ତି ବା ଚିନ୍ମୟ ଶକ୍ତି ଦ୍ୱାରା ଆମେ ଭୌତିକ ଶକ୍ତିକୁ ପରାହତ କରିବା ପାଇଁ ଏ ଆଚାର୍ଯ୍ୟମାନଙ୍କର ଏଇଟା ଗୋଟେ ଅବଦାନ, ଅତୁଳନୀୟ ଅବଦାନ। ତୁମେ କହିବ ନାହିଁ ମୁଁ ଯେମିତି ପାରେ ସେମିତି ଯେଉଁଠି ପାରେ ସେଠି ରହି ଭଜନ କରିଦେଲେ, ହବନି ବାବା, ତୁମେ ସମର୍ଥ ପୁରୁଷ ନ, ତୁମକୁ ସେ ସେ କୃପାଟା ଡିସେଣ୍ଡ ହେଇଥିବ, ତୁମେ ଯେଉଁଠି ପାରେ ସେଠି ଭୋଜନ କରିପାରିବ। ଯେଉଁମାନେ ଏକାନ୍ତ ରହି ଭୋଜନ କରନ୍ତି ସେମାନେ ଏକାନ୍ତ ରସ ପାଇଛନ୍ତି, ଏକାନ୍ତ ରହିବାର ଯେଉଁ ରସଟା ସେମାନେ ଯେଉଁ ଉନ୍ନତ ଗୋଟେ ସ୍ୱାଦ ପାଇଛନ୍ତି, ଭଗବତ ଶକ୍ତି ପ୍ରାପ୍ତ ହୋଇଛନ୍ତି, ମାନେ ଏକାନ୍ତ ରହିପାରେ। ଏକାନ୍ତ ରହିଲେ ବ୍ୟକ୍ତି ଏକାକୀ ରହିଲେ ନିଜକୁ ଜାଣିପାରେ, ସଙ୍ଗରେ ଲୋକ ଏକାଳି ଜାଣିପାରିବେ। ଭଗବାନ ବୁଝୁଛନ୍ତି, କେଉଁଠି ଶୁଛ? ସ୍କୁଲ ଘରେ କ'ଣ ଏକୁଟିଆ ଶୁଛ ନା ଆଉ କିଏ ଅଛନ୍ତି? କିଏ ନାହାନ୍ତି ନା? ସେ ଗୋଟେ ଥିଲା ବା କିଏ? ଆଉ ସେ ପଳେଇଲେଣି ହାଇଦ୍ରାବାଦ, ଆଉ ସେ ତା ସାଙ୍ଗରେ ଥିଲେ ଆଉ ଗପ ସପ କରିକି ତୁମେ ଶୋଇବ? ହଁ, ସେ ତୁମେ ଯଦି ଶୋଉଛ ସେ ଏକୁଟିଆ ଶୋଇଲେ ତ ଜାଣିବ ତୁମେ କ'ଣ ନିଦ ହେଇଯାଉ ସାଙ୍ଗେ ସାଙ୍ଗେ ଚାଲିବ, ଚିନ୍ତା ହଉନି, ଚିନ୍ତା କ'ଣ ଏଟା ହବ, କ'ଣ ହବ ସେଟା, କ'ଣ ହବ ସେଟା, ହବ ସବୁ ଚାଲ। ଏକୁଟିଆ ରହିଲେ ତୁମେ ଜାଣିବ ମୁଁ କିଏ, ଯିଏ ଏକୁଟିଆ ରହୁଛି ସେ କେବଳ ଜାଣିପାରିବ ମୁଁ କିଏ, ତା ମନଟା କେଉଁଠି ସେ ଜାଣିପାରିବ, ମୁଁ କେମିତିକା ଲୋକ ସେ ଜାଣିପାରିବ, ମୁଁ କାମି କି କ୍ରୋଧି କି ମୋର କ'ଣ କାମନା ଅଛି ମୋର କ'ଣ, ମୁଁ କେମିତିକା ଲୋକ ଏକୁଟିଆ ରହିଲେ ଧରା ପଡ଼େ। ସେଥିପାଇଁ ଜୀବିତ ଏକୁଟିଆ ରହିଲା ମାନେ ତାର ଗୋଟେ ଗୁଣ ପ୍ରମିନେଣ୍ଟ ହେଇଯିବ, ଏକୁଟିଆ ରହିଲେ ଖାଇବ ଯଦି ଖାଇବ, ଶୋଇବ ଯଦି ଶୋଇବ, ଯାହା କରିବ ତାର ନିଜ, ତାର ତ ନିଜ ଗୁରୁ ଆଉ କ'ଣ, ଏକୁଟିଆ ରହିଲେ ମନ ହେଲା ତାର ଗୁରୁ, ଯାହାର ମନ ଗୁରୁ ହେଇନି ସେ କେବେ ଏକୁଟିଆ ରହିପାରିବେ, ସେ ଏକୁଟିଆ ରହିଲେ ତାର ଭଜନ କରିପାରିବ। ଆଉ ଏକୁଟିଆ ଆଉ ଯେ ଯାହାର ମନ ସଂଯମ ନାହିଁ ତାଙ୍କୁ ସଙ୍ଗ ଭିତରେ, ଆଉ କଳିଯୁଗରେ ସେମିତି ସେଥିପାଇଁ ରଖା ହେଲାନି, କଳିଯୁଗରେ ଏକୁଟିଆ କାହାକୁ ଛଡ଼ାଗଲାନି, କଳୁ ସଙ୍ଘ ଶକ୍ତି, କଳିଯୁଗରେ ସଙ୍ଘ ସେଥିପାଇଁ ସମସ୍ତେ ଆସିଲେ ସଙ୍ଘରେ କିଛି ଅସୁବିଧା ରହିଛି, ଅସୁବିଧା ନାହିଁ ବୋଲି କହିବନି, ଗୋଟେ ଘରେ ସମସ୍ୟା ହେଉଛି ଆଉ ସଙ୍ଘରେ କେମିତି ହେବନି, ଏତେ ଗୋଟେ ଇଣ୍ଟରନ୍ୟାସନାଲ ସୋସାଇଟି ଆଉ ବିଭିନ୍ନ ସ୍ୱଭାବର ଲୋକ ଆସିବେ, କିନ୍ତୁ ସଙ୍ଘ ହେଉଛି ଶକ୍ତି, କଳିଯୁଗରେ କଳୁ ସଙ୍ଘ ଶକ୍ତି, ସଙ୍ଘ ନ ରହିଲେ କିଛି, ସେଥିପାଇଁ ସବୁଆଡ଼େ ଦେଖ ଆସୋସିଏସନ୍, ଟ୍ରକବାଲାଙ୍କର ଆସୋସିଏସନ୍, ପାନ ଦୋକାନୀଙ୍କର ଆସୋସିଏସନ୍, ନା କ'ଣ ଭାବିଲେ ତମ ଦୋକାନଙ୍କର ତୁମର କ'ଣ ନଥିବ କି ଛକ କ'ଣ ଏଇଟା କି ଛକ ଗୁଡ଼ାକ, ଯେଉଁ ମୂଳବସ୍ତ ଛକ ଯେଉଁ ଛକ ଦେଖିବ ତାଙ୍କର ଦୋକାନୀ ମାନଙ୍କର ଗୋଟେ ଆସୋସିଏସନ୍ ଅଛି, କୋଉ ଦୋକାନୀ କ'ଣ କହିଦେଲା ମାନେ ତାଙ୍କର ଗୋଟେ ଆସୋସିଏସନ୍, ସବୁ ସଂଘ ମଣ୍ଡଳ ହେଲେ ବି ସଂଘ ବିନା ସଂଘ ନହେଲେ କଳିଯୁଗ ଲୋକ ରହିପାରିବେ। ଯଦି ଆଚାର୍ଯ୍ୟମାନେ ପରମହଂସ ମାନେ ଯେଉଁମାନେ ଭଜନ କରି ରାଧାକୁଣ୍ଡ ରହିବା ଲୋକ ସେମାନେ ଆସିକି ଆମ ପାଇଁ ଏସବୁ ମଠ ମନ୍ଦିର କରି କମ୍ ଝମେଳା ଏସବୁ କମ୍ ଝମେଳା ଥାନ୍ତା, ପିଲା ଛୁଆ କ'ଣ ମୋ ସଂସାର ତୁମେ କ'ଣ କରୁଛ, ସଂସାର କିଛି ଝମେଳା ନାହିଁ, ମୋ ଜାଣିବାର ସଂସାର କିଛି ନାହିଁ, ତୁମକୁ ବର୍ଡନ ଲାଗୁଛି, ମୋତେ ତ ଜାଣେ ମୁଁ ଜାଣିବାର ବର୍ଡନ କିଛି ନାହିଁ ସଂସାର, ଏ ଗୋଟେ ସ୍ତ୍ରୀ ମୁଁ ଦୀପ ଗାଳି ଦେବ, ଗୋଟେ ପିଲା ଛୁଆ ଗାଳି ଦେବ, ତା ବାହା କରିଦେଲା କାମ ସରିଲା ବୁଢ଼ା ହବ ମରିବୁ, ମଠରେ ଡେଲି ବାହାଘର, ପୁଅ ବାହାଘର ଝିଅ ବାହାଘର, ସକାଳୁ ଉଠିବ ସନ୍ଧ୍ୟା ପର୍ଯ୍ୟନ୍ତ, ଭଗବାନ ଗାଈ ଗୋରୁ ଭକ୍ତ ସବୁ ଜିନିଷ, କିନ୍ତୁ ଏଇଟା ଆଚାର୍ଯ୍ୟମାନେ ଆକୁ ଭଗବାନଙ୍କର ଗୁରୁ ପରମ୍ପରାର ସେବା ଭାବରେ ନେଇଛନ୍ତି, ସେଥିପାଇଁ ସେମାନେ ଭଗବାନ ଶକ୍ତି ପାଇଛନ୍ତି, ସେମାନେ ଏଥିରେ ପ୍ରଭାବିତ ହୁଅନ୍ତି, ଜୀବ ପାଇଁ ଗୋଟେ ଅବଦାନ ଆଉ, ନହେଲେ ଜୀବ ଏକାକି ଭଜନ କରିପାରିବନି, ସେହି ଦେହରେ ତ ଖାଇଦେବ ଦେହ ଚେତନା ଖାଇଦେବ, ଦେହଟା ଭାରି ଗୋଟେ ବଡ଼ ଜିନିଷ, ତାକୁ ଏବେ ଏ କଥାରେ ପଡ଼ିଛି ଦେହଟାକୁ ଶୃଙ୍ଖଳିତ କରିବା ପାଇଁ, ଚିନ୍ମୟ ଶକ୍ତିର ସଂସ୍ପର୍ଶରେ ଆସିବା ପାଇଁ ଇନ୍ଦ୍ରିୟମାନଙ୍କୁ ଏଇ ଗୌଡ଼ ବୈଷ୍ଣବ ମାନଙ୍କର ସବୁ ମନ୍ଦିର ରଖା ହେଲା, ନାମ ସଂକୀର୍ତ୍ତନ ଚାଲିଛି, ଗୋଟେ ଯିବାଟା କ'ଣ ତା କାନର ନାମଟା ଟିକେ ବାଜିବେ କି ନାହିଁ, ଭାଗବତ ରହିଲେ, ତୁଳସୀ ରହିଲେ, ବିଗ୍ରହ ସେବା ରହିଲେ, ପ୍ରସାଦ ରହିଲେ, କେତେ ପ୍ରକାର ପ୍ରୋଗ୍ରାମ୍ସ ଦ୍ୱାରା ଗୋଟେ ଯିବୁ ଖାଲି ଚିନ୍ମୟ ଶକ୍ତିକୁ ହେଲେ ଟଣା ହେଉଛି, କିନ୍ତୁ ଯେହେତୁ ଆମେ ଆମ ପାଖରେ ମାୟା ଶକ୍ତିର ପ୍ରଭାବଟା ରହିଛି, ଆମେ ମାଇକ ଜଗତରେ ରହୁଛେ, ଆଉ ଇନ୍ଦ୍ରିୟ ଗୁଡ଼ିକ ପୂର୍ବ ଜନ୍ମରେ ବହୁ ଅନାଦି କାଳରେ ଭୋଗ କରିକରି ଆସିଛନ୍ତି, ସେମାନଙ୍କ ପ୍ରଭାବଟା ଟିକେ ବେଶୀ ରହିଯାଉଛି ଆମକୁ। ଯେତେବେଳେ ଆମେ ଯେତେବେଳେ ଏଇ ଅନ୍ତରଙ୍ଗ ଶକ୍ତିରେ ବାରମ୍ବାର ବାରମ୍ବାର ଅନ୍ତରଙ୍ଗ ଶକ୍ତି ସ୍ପିରିଚୁଆଲ ପୋଟେନ୍ସି ଯେଉଁଟା ଅନ୍ତରଙ୍ଗ ଶକ୍ତିର ସଂସ୍ପର୍ଶରେ ବାରମ୍ବାର ଆସି ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କରି ବିକଳ କରି ଡାକିବା, ପୋଲିସ ପାଖକୁ କ'ଣ ତୁମେ ଥରେ କହି ଚାଲିଗଲେ ଆଜ୍ଞା ଆମ ଗାଁରେ ଗଣ୍ଡଗୋଳ କରୁଛନ୍ତି ମଦ ଖାଉଛନ୍ତି, ଶୁଣିବ ସି କହିଲ କହିଦେଇଛ, ହଉ ଯିବା ଯିବା ଯା, ପୋଲିସ ଯାଇ କହିବ ତ ଆଜ୍ଞା ଆମେ ସେ ଛକରେ ବସିକି ସେ ଲୋକ ମଦ ଖାଉଛନ୍ତି, ହଉ ଯା 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 ଆଉ ଲେଖି କ'ଣ କାଗଜ ଦେଇ ଯା, ସେ ଶୁଣିବ କି ପ୍ରଥମେ ଶୁଣିବନି, ତାର ପୁଣି ଥରେ ଯିବ ଆଜ୍ଞା ଟିକେ ଗଲେନି ଆଜ୍ଞା ଆଉ ବସି ହଉନି ଘରେ ଘର ଦ୍ୱାର ମୋର ରଖେଇ ଦେଉନି ସେ ଟୋକା ମାନେ ବଦମାସ ଆସି ଆବେଳେ ଦରକାର, ତୁ ଗଲେ ଦେଖି ଆସିବ କିଏ କିଏ ଅଛନ୍ତି, ସେ ଗୁରୁତ୍ୱ ଦେବନି ତାର ଡେଲି କେସ୍ ଗୁଡ଼ାକ ଆସି କାହିଁ ଦରକାର, ଯେତେବେଳେ ତୁମେ କନ୍ଦା କଟା କରିକି ଗୋଟେ ପ୍ରେସର ପକେଇବ ସେଠି କ'ଣ କରିବ, ସେ ମନ୍ତ୍ରୀ ପ୍ରେସର ପଡ଼ିଲା ମାନେ ଆସିବ ଆଉ, ସେଠି ତୁମେ ଯେତେ ଭଗବାନ ଡାକୁଛ ପ୍ରଭୁ ମୋତେ ଏମିତି କ'ଣ ମୁଁ କଷ୍ଟ ପାଉଛି ଏହା କରୁଛି ତା କରୁଛି, ପ୍ରେସର ଭଗବାନ ଉପରେ ପଡ଼ୁନି ନା, ଭଗବାନ କ'ଣ ଆହେ ଏଇଭଳିଆ କେତେ ଜୀବ ତ ଏଇଗୁଡ଼ା ଏଇ ସାଙ୍ଗେ କଷ୍ଟ ପାଉଛି, ପୁଣି ଟିକେ ଖାଇବା ପିଇବା ସବୁ ସୁବିଧା ହେଇଗଲା ରାସ୍ତା ପୁଣି ତା ରାସ୍ତାରେ ଚାଲିବ, ହଁ ଯା 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 ଦେ ଟିକେ କ'ଣ ରିଲାକ୍ସ ହେଇଯିବ ପୁଣି ପୁଣି ମାତ୍ର ଆସେ, ଆଉ ପ୍ରେସର ପଡ଼େ ଆଉ ଏଇ ପ୍ରେସର ଯେମିତି ତୁମେ ନେତା ଟଙ୍କା ପ୍ରେସର ପକାଉଛ, ଆଉ ଗୁରୁବର୍ଗ ପ୍ରେସର ପକେଇବେ କୃଷ୍ଣଙ୍କୁ ଆଉ ତାଙ୍କୁ ଉଦ୍ଧାର କର ପ୍ରଭୁ ତା ସମସ୍ୟା ସମାଧାନ କର, ବୈଷ୍ଣବ ଆବେଦନ ନକଲେ କେମିତି ହବ, ଆଉ ଗୁରୁ ସେବାଟା କ'ଣ ଦରକାର ଥିଲା, ଜଣେ ସେ ଭଗବାନଙ୍କର ପ୍ରିୟ ଭକ୍ତକୁ ସବୁବେଳେ ଚାହିଁବ ପ୍ରସନ୍ନ କରିବି। ଆଉ ପ୍ରିୟ ଭକ୍ତକୁ ପ୍ରସନ୍ନ କଣ କରିବ, କଣ ତାର ପ୍ରିୟ ଭକ୍ତକୁ ପ୍ରସନ୍ନ କରିବା ଅର୍ଥ ସିଏ ଯେଉଁ ଭଜନ ନିଯୁକ୍ତି କରିବ, ଯେଉଁ ସେବାର ନିଯୁକ୍ତି କରିବ, ଯେଉଁ ଉପଦେଶ ଦେବ, ସେଥିରେ ତୁମର କଲ୍ୟାଣ ହବ ଆଉ କୃଷ୍ଣଙ୍କର ପ୍ରତିବିଧାନ ହବ। କାରଣ ତୁମେ କୃଷ୍ଣଙ୍କର ପ୍ରତିବିଧାନଟା ଜାଣିନ, କାରଣ ତୁମେ ଯାହା ବି କରୁଛ ତୁମ ନିଜର ସୁଖ କିଛି ଅଛି। ଏଇଟା ହଉଛି ଆମର ସବୁଠୁ ବଡ଼, ଆମର ସବୁଠୁ ବଡ଼ ରୋଗ ଭକ୍ତିରେ ହେଲା କ'ଣ, ଭକ୍ତିର ସବୁଠୁ ବଡ଼ ହେଲା ଆମର ନିଜର ସୁଖ, ମୋତେ ଏଇଟା ଭଲ ଲାଗୁଛି। ଯଦି ନିଜର ଭଲ କଥା, ନିଜ ଭଲ ଲାଗୁଛି ବୋଲି ଚିନ୍ତା କରିବ, କେବେ ବି କୃଷ୍ଣଙ୍କୁ ପାଇପାରିବ ନା। ଆମକୁ ଯାହା ଭଲ ଲାଗେ ସେଟା କୃଷ୍ଣଙ୍କୁ ଭଲ, ସେଟା କୃଷ୍ଣଙ୍କୁ ଭଲ ଲାଗେନି। କାରଣ ଆମକୁ ଯାହା ଭଲ ଲାଗୁଛି ସେଟା ପ୍ରାକୃତ ମନରେ, କୃଷ୍ଣ କ'ଣ ଭଲ ପାଉଛନ୍ତି କେମିତି ଆମେ ଜାଣିବା। ସେଥିପାଇଁ ଗୁରୁବର୍ଗ ଜାଣନ୍ତି କୃଷ୍ଣ କ'ଣ, କୃଷ୍ଣଙ୍କୁ କ'ଣ ଭଲ ଲାଗେ, ସେ କେବେ ଜାଣିବେ ନା, ସେ ତାଙ୍କ ଗୁରୁଙ୍କ କତିରୁ ଜାଣିଲେ, ସେ ଗୁରୁଙ୍କ କୃପାରୁ ଜାଣିଲେ। ଆମ ପରମ୍ପରାଟା, ପରମ୍ପରା ଶିକ୍ଷାଟା କ'ଣ, ପରମ୍ପରା ମାନେଟା କ'ଣ, ପରମ୍ପରା ଅର୍ଥ ନାହିଁ ଯେ ଜ୍ଞାନ, ଯେମିତି ଜ୍ଞାନ ଗୁଡ଼ାକ ତାଙ୍କ ଟିଚର ତାଙ୍କର କ'ଣ ଅଛନ୍ତି, କ'ଣ ହଉଛି ମ ଟ୍ରେନିଂ ଗୋଟେ ନିଅନ୍ତି, କ'ଣ କି ଟ୍ରେନିଂ ମାଷ୍ଟର ହେବା ପୂର୍ବରୁ ବିଗିଡି, ଆଉ ଗୋଟେ କ'ଣ ସିଟି, ସିଏ ତାକୁ ସିଟି ଟିଚର, ଇଏ ସିଟି ଟିଚର, ତେଣୁ ସିଏ ରିଟାୟାର୍ଡ ହେବା ପୂର୍ବରୁ ଆଉ ଗୋଟେ ଦୁଇଟା ସିଟି ଟିଚର ତିଆରି କରିଦେଇଛି, ତାଙ୍କର ତାଙ୍କ ପରମ୍ପରା ଚାଲିଛି ନା, ସେମିତି ଆଉ ତାଙ୍କ କୋର୍ସ ଗୋଟେ ରହିଛି ତାଙ୍କୁ ତିଆରି କରିଦେଇଯାଉଛ। ଆମର ଯେଉଁ ପରମ୍ପରାର ଯେଉଁ ଶିକ୍ଷାଟା ରହିଛି ସେଟା କୃପା ଦ୍ୱାରା ଗୁରୁଙ୍କର ମନୋଭୀଷ୍ଟ ଗୁରୁ କେମିତି ଭଗବାନଙ୍କ ପ୍ରତିବିଧାନ ପାଇଁ ଲାଗୁଥିଲେ, ସେବା କରୁଥିଲେ, ସେଟାକୁ ଶିଶୁ ଶିଖିବାକୁ ପଡ଼େ। ତେଣୁ ଏଇ ଏଇ ଶିକ୍ଷାଟାକୁ ଆମେ କରୁଛେ, ଏଇଥିପାଇଁ ଗୁରୁଙ୍କର ଆବଶ୍ୟକତା ରହିଛି। ମାନେ ଜ୍ଞାନ ପାଇଁ, ଜ୍ଞାନ ତାହେଲେ ତୁମେ ନିଜେ ପଢ଼ିକି ଜାଣିଦେବ। ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କର ଗୁରୁ ନାହାନ୍ତି, ସେମାନେ ବହୁତ ଏଇ ଯେଉଁ ପାଲାବାଲା ପାଲା ଗାୟକ, ସେ କେତେ ଲୋକ ଅଛନ୍ତି, ତାଙ୍କର କେତେ ଜ୍ଞାନ ଅଛି, ବିକି ଖାଇଦେବେ ତୁମେ କଥା କହିବା, ସେଥିରୁ କ'ଣ ଅଛି, କଥା କହିକି ବଡ଼ ଲୋକ ହୁଅନ୍ତିନି। ଓଡ଼ିଆରେ ନାହିଁ କହିବା ଲୋକ ବଡ଼ ନୁହେଁ, କରିବା ଲୋକ ବଡ଼। ସଂସାର କହିବା ଲୋକ ଜଗତରେ ବହୁତ କିଛି ପାଠ ପ୍ରବଚନ ଦେଇଦେଲେ ଜଣେ ବଡ଼ ହେଇଛି, ସେମିତି ନାହିଁ, କରିବା ଲୋକ ବଡ଼, ଭଜନ କରିବା ଲୋକ ହିଁ ବଡ଼, କହିବା ଲୋକ ବଡ଼ ନୁହେଁ। କହିପାରିବେ ସମସ୍ତେ, କରିବା ଲୋକ ଜଗତରେ ବହୁତ କମ। ଭଜନ କର, ଠାକୁରଙ୍କୁ ଉପଦେଶ କର, ସବୁ କର, ସମସ୍ତେ କହିବେ, କିଛି ତା ନିଜ ମନ କହିପାରିବନି କର ବୋଲି ତୁ ଭଜନ, ଅନ୍ୟକୁ ଆମେ କହିବା ତୁ ଭଜନ କର, କିନ୍ତୁ ନିଜ ମନ କହିପାରୁଛୁ ଯେତେବେଳେ ମୋର ଇଚ୍ଛା ହଉନି ଭଜନ କରିବା ପାଇଁ, ନିଜ ମନ କହିପାରୁଛୁ, ତୁ ମନର ଗୁରୁ ହେଇ ନା ଜଗତର ଗୁରୁ କ'ଣ ହଉ ତୁ। ସେଥିପାଇଁ ବଡ଼ ସୂକ୍ଷ୍ମ ଜିନିଷ ଏଇ କଥାରେ ପଡ଼ିଛି, ଯେଉଁ ଯେଉଁ ଦେହ ଆଉ ଆତ୍ମା ତାକୁ କେମିତି ଆମେ ପ୍ରଭେଦ କରିପାରିବାନି, ବା ବହୁତ ବଡ଼ ପ୍ରୋବ୍ଲେମ ଆମର କ୍ରିଏଟ୍ ହେଉଛି, ସବୁବେଳେ ସମସ୍ୟା ତିଆରି ହେଉଛି। ଦେହଟା ସବୁବେଳେ ବାଧକ ହେଉଛି କାହାର, ଆତ୍ମଧର୍ମରେ। ତାଙ୍କୁ କ'ଣ କରିବାକୁ ପଡିବ ନା, ଏଇ ସବୁବେଳେ ଅନ୍ତରଙ୍ଗା ଶକ୍ତିର ସଂସ୍ପର୍ଶରେ ଆସିବା ପାଇଁ ଆଚାର୍ଯ୍ୟମାନେ ଏସବୁ ଜିନିଷ କରୁଛନ୍ତି। ଆଉ ସେ କାହିଁକି ବାରମ୍ବାର କହୁଛନ୍ତି ଡେଲି ଭାଗବତ ପଢ଼ିବାକୁ ପଡିବ, ପାଞ୍ଚଟା ଅଙ୍ଗ ଦେଲେ, ଚଉଷଠି ଅଙ୍ଗରୁ ପାଞ୍ଚଟା ଅଙ୍ଗ ଦେଲେ ମହାପ୍ରଭୁ ଭକ୍ତିର ସଂସ୍କୃତିରେ 64 ଅଙ୍ଗ ଦିଆଗଲ, ଭକ୍ତିର 64 ଅଙ୍ଗ, ତା ଭିତରୁ 5 ଅଙ୍ଗ କରାହେଲ ଭାଗବତ ଶ୍ରବଣ ନା, ଡେଲି 5 ଅଙ୍ଗ କରିବାକୁ ପଡିବ। ତ ଭାବିଲେ ହଉଛି କୋଉଠି ହଉଛି, ଖାଲି ଅଣ୍ଡ ଭଳିଆ ମୁଣ୍ଡକୁ ହଲେ ହଲେ ଦେବ, ତମର ଗାଡ଼ିଟା ବାହାର କଲ ଚାଲିଲ, ତମ ଅନ୍ଧାର ମାତିଲ, 5 ଅଙ୍ଗ ଡେଲି ପାଳନ କରିବାକୁ ପଡିବ, ପଞ୍ଚାଙ୍ଗ ଏଇଟା କ'ଣ, ଭାଗବତ ଶ୍ରବଣ, ଭାଗବତ ଡେଲି ଶୁଣିବାକୁ ପଡିବ, ଯଦି ନ ଶୁଣିପାରୁଛ ଟିକେ ପଢ଼ିବ, ନାମ ସଂକୀର୍ତ୍ତନ ଜପ କୀର୍ତ୍ତନ ଏଇଟା ଡେଲି ହବ, ଭାଗବତ ଶ୍ରବଣ ନାମ ସଂକୀର୍ତ୍ତନ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ ଭଗବାନଙ୍କର ସେବା। ଘରେ ତ ତୁମର ଠାକୁର ନାହିଁ, ଠାକୁର ନଥିବ ତାଙ୍କ ମନ୍ଦିର ଆଣି ଫୁଲ ଦେବ, ଫୁଲ ଗୁନ୍ଥିବ, ଫୁଲ ସେବା କରିବ, ବାସନ ମାଜିବ, ସେସବୁ ଅର୍ଚ୍ଚନ ଲଗାଲା। ଭଗବାନଙ୍କ ସେବାରେ ଯାହା ତୁମେ ଗଲ ସବୁ ଅର୍ଚ୍ଚନ ଲଗାଗଲା, ଝାଡ଼ୁ ମାରିବା ଟିକେ ଅର୍ଚ୍ଚନ ଲଗାଲା, ସେ ତ ଝାଡ଼ୁ ମାରିଲେ ବାସନ ମାଜିଲେ ପୂଜାରୀ ଭୋଗ ଲଗେଇବ, ଅର୍ଚ୍ଚନ ବାସନ ମଜା ନ ହେଇଥିଲେ କିଏ ଠାକୁର ଅର୍ଚ୍ଚନ ହେବେ କି। ତେଣୁ ଭାଗବତ ଶ୍ରବଣ ନାମ ସଂକୀର୍ତ୍ତନ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ ଆଉ ସାଧୁସଙ୍ଗ, ସାଧୁମାନଙ୍କର ସଙ୍ଗ କରିବାକୁ ପଡ଼ିବ, ଆଉ ମଥୁରାବାସ, ମଥୁରାରେ ବାସ କରିବାକୁ ପଡ଼ିବ, ମାନେ ଯେଉଁଠି ଭଗବାନ ଅଛନ୍ତି ସେଠି ରହିବାକୁ ପଡ଼ିବ, 5 ଜିନିଷ ଡେଲି କରିବାକୁ ପଡ଼ିବ। ଆଉ 5 ଯଦି ତୁମେ କରିପାରିବନି, ମହାପ୍ରଭୁ କହିଲେ 5 ବି କଳିଯୁଗ ଲୋକ କରିପାରିବେନି, 5 କେଉଁଠୁ କରିବ, 64 5 କରାହେଲା, ଯେତେ ତୁମେ କନସେସନ୍ ମାଗ କଳିଯୁଗ ଲୋକ କ'ଣ ମାଗିବେ, ଆଉ ଟିକେ ଦିଅ, ସେ ଯେ ଆମର ସବୁ ମୋର ମନ ଅଛି, ଏଇ ତମେ ପାଠ ପଢ଼ୁଥିଲୁ, ଆମେ ସବୁ ଆମର ଓଏସ୍ଆର୍ଟିସି ବସ୍ ଚାଲେ ନାଲି ବସ, ଓଡ଼ିଶା ପରିବହନ ନିଗମ ନା କ'ଣ ଲେଖା ହେଇଥିବ? ହଁ, ORTS ଏମିତି କ'ଣ ଗୋଟେ ସେ ବସ୍ଟା, ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ କର୍ପୋରେସନ ନା କ'ଣ ଏମିତି ବସ୍ଟା, ସେ ବସ୍ର କଲେଜରେ ଯେଉଁମାନେ ପଢ଼ି ତାଙ୍କ ପାଇଁ ଗୋଟେ ଥାଏ, ପାସ୍ କରିଦିଅ, ପାସ୍ କରିଦିଅ, ପାସ୍ କରିଦେଲେ କନସେସନ୍ ତୁମେ ଯିବ, ସେ କଥା ନାହିଁ ଦିଆ ହେବନି। ଆଜି ରବିବାର ତୁମକୁ, ଆଜି ରବିବାର କଲେଜ ନାହିଁ ଦିଆ ହେବନି, ଝିଅମାନେ ସବୁ ଝଗଡ଼ା କରୁଥିବେ, ଆଉ ଛୁଟି ଛୁଟିରେ କାହିଁକି ଆମେ ଦେବୁ ତୁମକୁ? ଦିଆହେଲା କନସେସନ୍ଟା, ତୁମେ ପାଠ ପଢିବା ପାଇଁ, ତୁମେ ରବିବାର ଦିନ କୁଆଡ଼େ ବୁଲିବା ପାଇଁ ଯିବ, ସେଇଟାକୁ ଦେଖିକି ଯିବ। ମଣିଷକୁ ଯେତେ କନସେସନ୍ ଦେବ ଶୁଭଳା, ଆଉ ଟିକେ ମିଳିବନି? ସେ ଦୋକାନୀ କେଉଁ କରୁଥିବେ, ଏ 10 ଟଙ୍କା ଯାଅ, 5 ଟଙ୍କା, ସେ ଦୋକାନଟା ଯେଉଁ ବସିଛି ଗୋଟେ ଦିନର ତାର 300 ଟଙ୍କା ମଜୁରି, ତା କଥା ଟିକେ ଚିନ୍ତା କର। ତୁମେ କିଣିବା ଯାଉଛ ଖାଲି କହୁଛ ଶସ୍ତାରେ ନେଇ ଆସି, ସିଏ ଶସ୍ତାରେ କୋଉଠି ଦେବ? ତୁମର ପିଲା ଛୁଆ ଅଛି, ତାର ପିଲା ଛୁଆ ବୋଧେ ନାହିଁ। ତେଣୁ ଭାରତବର୍ଷର ଆଜି ଯେଉଁ ଡୁପ୍ଲିକେଟ୍ ଜିନିଷ ହେଇଛି, ଭାରତ, ଚାଇନା, ବାଂଲାଦେଶ, ପାକିସ୍ତାନ, ଏ ଯେଉଁ ଡୁପ୍ଲିକେଟ୍ ଜିନିଷର ଗୋଟେ କାରଣ ହେଲା ଏଇଟା। ବସିକି ସେ ବିଦେଶରେ ଗଲାବେଳେ ପଚାରେ ସବୁ, ତୁମର ଏତେ ତାଙ୍କ ସବୁ ଜିନିଷ ପିଓର ପିଓର, ଏ ଚାଉଳଟା ଦେଖିବ, କୌଣସି ଚାଉଳ ଗୋଟେ ବାଲି ନଥିବ, କଳା ଅଂଶ କିଛି ନଥିବ, ତାଙ୍କର କୌଣସି ରୋଷେଇରେ କଳା ଜିନିଷ ରହିବେନି। ଏ ସୋରିଷ ଉପରେ ଯାହା ପକେଇ ଖାଉଛି, ସେ ଦେଖିଲେ ଏଇଟା ଖାଇବେନି, ତାଙ୍କର ସବୁ କ୍ଲିନ, କୌଣସି ଜିନିଷ ଅପରିଷ୍କାର ନାହିଁ, ଅଶୁଦ୍ଧ ନାହିଁ। ତାଙ୍କର କରପ୍ସନ୍ ପୁରା ଉପର ଲେବୁଲରେ, କରୋଡ଼ କରୋଡ଼ ଶହ ଶହ କରୋଡ଼ ଉପରେ କରପ୍ସନ୍, ଜେନେରାଲି କରପ୍ସନ୍ କିଛି ନାହିଁ, ନା ତାଙ୍କ ଦେଶରେ ଆଡ଼ଭାନ୍ସ ହେଇଥାନ୍ତି କି? ଆଉ ତାଙ୍କର ଗୋଟେ ଜିନିଷ, ସେମାନେ ଠିକ ପଇସା ଦେବା, ଠିକ ଜିନିଷ ଆଣିବା, ଠିକ ନିୟମ ମାନିବା। ଭାରତ, ଭାରତର କ'ଣ, ଭାରତ ଏଇ ଯେଉଁ ସବୁ ଯେତେ ଡୁପ୍ଲିକେଟ୍ ଜିନିଷ ହେଉଛି, ମୋବାଇଲଟା 10,000, 10,000 ମୋବାଇଲ କାହିଁ କିଣେ, 8,000 ମିଳିବନି? ତୁମେ ଯେତେବେଳେ କନସେସନ୍ ଖୋଜୁଛ, ତେଣୁ ତିଆରି କଲା ବେଳେ କ'ଣ କରିବ, ଡୁପ୍ଲିକେଟ୍ ଜିନିଷ ଲଗେଇବ। ଆଜି କ'ଣ, ଆଜି ଭାରତବର୍ଷର ଅବସ୍ଥା କ'ଣ, ଏ ତେଲ ଲୁଣ, ଏ ଯେଉଁ ତେଲ ଖାଉଛ, ତେଲ ଲୁଣ ଯାହା ତୁମେ ଖାଉଛ, ଗୋଟେ ବିଷ ଖାଉଛ, ପୁରା ଡାଇରେକ୍ଟ ବିଷ ଖାଉଛୁ ମଣିଷ, ପୁରା ଦେଖ ତୁମେ ସବୁ ବାହାରୁଛି, କ'ଣ ଖାଉଛ, ଯେଉଁ ରିଫାଇନ୍ ଖାଉଛ, ଯେଉଁ ରିଫାଇନ୍ ତେଲ ଖାଉଛି, ସେ ପେପର ପୁଣି ବାହାରୁଛି, ରିଫାଇନ୍ ମାନେ ଗୋଟେ 1% ଅଏଲ୍ ନାହିଁ ତା ଦେହରେ, ତା ନାଁ କିନ୍ତୁ ରିଫାଇନ୍, ଏଇଭଳିଆ ସବୁ। କାହିଁକିନା ମଣିଷ କ'ଣ ଖୋଜୁଛି, ଶସ୍ତା, ଶସ୍ତା। ତୁମେ ଯେତେବେଳେ ଘଣ ଘଣ ତେଲ, ଘଣ ତେଲ କେତେ, ଗୋଟେ ଲୋକ ଦୁଇଟା ବଳଦ ସେ କମେଇ ହବ, ସେ 250-300 ପଡ଼ିବ, ତୁମେ କ'ଣ କହିବ 300 ଟଙ୍କା ତେଲ ଖାଇବି, ଆପଣ ମୋବିଲ ଖାଅ ବାପା। ତୁମେ ଯେତେବେଳେ କନସେସନ୍ ଚାହୁଁଛ, ଲୋକ ସେ ତିଆରି କରାହଉଛି। ଆଉ ଭାରତବର୍ଷରେ ଧର୍ମର ବି କନସେସନ୍ ଲୋକ ଚାହିଁଲେ ନା, ସେଥିପାଇଁ ତ ବାବା ଫାବା ଉଠିପାରିଲେ କେମିତି, ଏ ଯେଉଁ ବାବା ଫାବା ସବୁ ଉଠିଲେ, ଏତେ ପ୍ରକାର ଧର୍ମ ଜାଣିଲେ, ସବୁ ଲୋକ କନସେସନ୍, ମୁଁ ଏତେ କଷ୍ଟ କରିବିନି କେମିତି ଫଳ ପାଏ। 64 ଅଙ୍ଗ ମହାପ୍ରଭୁ ଦେଲେ, ଏ ଭକ୍ତିର 64 ଅଙ୍ଗ ଅଛନ୍ତି ଶାସ୍ତ୍ର ହିସାବରେ, ବୈଦିକ ଶାସ୍ତ୍ର, ବୈଦିକ ଶାସ୍ତ୍ର ହିସାବରେ ଉପସ୍ୱାମୀ ମେନ୍ସନ୍ କଲେ, ତାକୁ 5ଟା ଅଙ୍ଗ କରାହେଲା, ସାଧୁସଙ୍ଗ, ନାମ ସଂକୀର୍ତ୍ତନ, ଭାଗବତ ଶ୍ରବଣ, ଶ୍ରୀମୂର୍ତ୍ତି ଶ୍ରଦ୍ଧା ସେବନ, ମଥୁରାବାସ। କିଏ ମଥୁରାକୁ ଯିବ, ତୁମେ ଯିବ ମଥୁରାକୁ ନା? ମଥୁରାକୁ ଗଲେ ଭାଗବତ କେଉଁଠି ଶୁଣିବ? ତୁମ ସମୟ ନଥିବ ରୋଷେଇ କରିକି, ଯେ ବୃନ୍ଦାବନ ରହୁଛି ନା, ରୋଷେଇ କରି ଖାଇବେ, ମାର୍କେଟରେ ଯାହା ରୋଷେଇ କରି ଖା, ତାଙ୍କ ଦିନ ଶେଷ, ଆସି ଭଜନ କ'ଣ କରିବେ ସେଠି, ଏ କେଉଁଠୁ ରୁଟି ମାଧିକ ରୁଟି, ତାଙ୍କ ରୁଟି ଦେହରେ ଯିବେ, ଏଠି ପଖାଳ ଭାତ ଖାଇ ଖାଇ ଯାଇଛନ୍ତି, ସେ ମାଧୁକରି କରିବେ ସେଠି, ଆସି ରୋଷେଇ କର, ରୋଷେଇ କର ବାସନ ମାଜେ ମାର୍କେଟ ଯା, ଭାଗବତ କ'ଣ ଶୁଣିବ, କ'ଣଟା କରିବ? ଆଗରୁ ଲୋକଙ୍କ ସ୍ୱର ଚେତନା ନଥିଲା ବହୁତ, ସେମାନେ ବଡି ପାଇଁ ଯେତିକି ଦରକାର, ଗୋସ୍ୱାମୀ ମାନେ ଯେମିତି ଯେତିକି ଦରକାର ଭୋଜନ କରିଦେଉଥିଲେ, କ୍ଷୀର ଗ୍ଲାସ୍ ପିଇଦେଲେ ତା ସରିଗଲା, ଆଉ କି ଦରକାର ନିଦି ନେବା। ତୁମର 3ଟା ପ୍ଲେଟ୍ରେ 3ଟା 3 ପ୍ରକାର ଜିନିଷ ଦେଖିଲେ ଯାଇକି ତୁମେ ଖାଇବାକୁ ଇଚ୍ଛା ହେବ। 3ଟା କ'ଣ ବୁଝିପାରୁଛ ନାହିଁ, ଅର୍ଣ୍ଣ ଥିବ, ଡାଲି, ସବ୍ଜି, ପୁଣି ଭଜା, 3ଟା ଆଇଟମ୍ ଦେଖିଲା ଆଗେ ନାଇଁ, ମନ ନେ ମାନିବ ନହେଲେ ମନ ରାଗିଯିବ ସାଙ୍ଗେ ସାଙ୍ଗେ ଦେଖିଲା, କ'ଣ ଖାଲି ଏଇଟା ହେଇଛି, ଏ ଛୁଆଟି ଗୋଟେ ମନରେ ଅଛି, ସେ ତ ରାଗି ଯାଆନ୍ତି, କୁହନ୍ତି ଖାଲି ଏଇଟା କେମିତି କରୁଛ, ସେ ତାଙ୍କୁ ବାଲିଟିଏ ପକେଇ ଖାଇଦେ, ମା ବର୍ଷା ଦିନ ପନିପରିବା ମିଳିବନି, ଭାରି ମାନେ ମା ମାନେ ବହୁତ କଷ୍ଟରେ ରୋଷେଇ କରନ୍ତି ନା, ସେମାନେ ଆଣିକି ଦେବେନି ହାଟ ବାରି, ତୁ କାଇଁ ଆଗରୁ ଆଗୁତରା କାଇଁ ସାରିଦେଲୁ ଆଳୁ, ଆଗରୁ ଆଳୁ ସବୁ ହାଟରୁ ଆସେ, ଦୋକାନ ଗାଁର ଦୋକାନ ନଥିଲା ନା, ଆଗରୁ ତୋର କାଇଁ ସାରିଦେବୁ, ସେମିତି ଯେମିତି କରୁଛୁ କର, ସେ ସ୍ତ୍ରୀ ତାର ଏଣେ, ତାପରେ ଛୁଆମାନେ ଚଢ଼ଉ କରିବେ, ଛୁଆମାନେ ତ ରାଗିବେ, ସେ କେତେ ଖାଲି କ'ଣ ଖାଇବେ, ଖାଲି କ'ଣ ବାଲି ପକେଇ ଖାଇଦେ, ମା ରାଗି କହୁଥିବେ, କେଉଁ କଥାରେ ଠିକ ପଳେଇଲି, ଗୋଟେ କଥା ମାନିଲ ପଡ଼ିଗଲା। ଏ ମଥୁରା ତୁମେ କ'ଣ ଭୋଜନ କରିବ, ଏଇ ତ ଭୋଜନଟା ବେଶୀ ଖାଇ ହେଉଛି ଲୋକଙ୍କୁ, ତ ତେଣୁ ଠିକ ଅଛି ଭାଇ, ଯେମିତି ଚଳୁଛୁ ଚଳ, ପାଞ୍ଚଟା ଜିନିଷ କରିପାରିବିନି କଳିଯୁଗରେ। ଚୈତ୍ର ମହାପ୍ରଭୁ ଭାରି ଦୟାଳୁ ନା, ତେଣୁ ଆସି ଆଚାର୍ଯ୍ୟମାନଙ୍କ ଦ୍ୱାରା କହିଲେ ଗୋଟିଏ କାମ କର, ସେଥିପାଇଁ ଆଚାର୍ଯ୍ୟମାନେ ଆମର ତାଙ୍କ ଋଣକୁ ଶୁଝିବା ପାଇଁ ତୁମେ କୋଟି ଜନ୍ମ ଭଜନ କଲେ ତାଙ୍କ ଋଣ ଶୁଝିପାରିବେ। ଯେଉଁମାନେ ଆଜି ସବୁ ନିନ୍ଦା କରିଦେଉଛନ୍ତି ପ୍ରଭୁପାଦଙ୍କୁ, ଯେଉଁମାନେ ଆଜି ଇସ୍କନକୁ ଆସିକି ସେମାନେ କୁଆଡ଼େ ଯାଇ କ'ଣ କରୁଛନ୍ତି, ଭଜନ କରୁଛନ୍ତି, ଆମେ ବଡ଼ ସାଧୁ ହେଇଗଲୁ। ଭାଇ ତୁମେ ବଡ଼ ସାଧୁ ଜାଣିଛ, ତୁମେ ସାଧୁ ଜୀବନଟା କ'ଣ ତୁମେ ଜାଣିଛ, ତୁମେ ଆଜି କାହା ପାଇଁ ଆସିଛ, ତୁମେ ନିନ୍ଦା କରିଦେଉଛ, ତୁମେ କେବେ କୃଷ୍ଣ ପାଖକୁ ଯାଇପାରିବନି। ଜଗତକୁ ଯିଏ ଆସିକି ଆଧ୍ୟାତ୍ମିକ ଆଲୋକଟା ଦେଖେଇଛନ୍ତି, ତୁମେ ତାଙ୍କୁ କେମିତି, ତୁମେ ତ ଯିଏ ଯିଏ ମାଷ୍ଟରକୁ ବୁଝିପାରେ ସେ ଉପରକୁ ଯାଏ, ଯିଏ ପ୍ରାଥମିକ ଟିଚରକୁ ବୁଝେନି ସେ ପାଠ ପଢ଼େନି ସେ କ'ଣ ଉପରକୁ ଯାଇପାରିବ? ତ ମାଷ୍ଟରଟା ବୁଝିପାରିଲନି ଉପରକୁ କ'ଣଟା ଯିବ? ମୁଁ ତୁମେ ତ ଜାଣିନ ଜଣେ ଆଚାର୍ଯ୍ୟଙ୍କର ପୋଜିସନ ତୁମେ କ'ଣଟା ଯିବ? ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ଏଇ ଯେଉଁ ଏଇ କଥା କହୁଥିଲେ ନା, ପାଞ୍ଚଟା ଜିନିଷକୁ ଗୋଟେ ଲୋକ ଗୋଟେ ଜାଗାରେ କରିପାରିବ, ଚଉଷଠିଟାକୁ ପାଞ୍ଚ କଲେ, ପାଞ୍ଚଟାକୁ ଏକ କଲେ ଆଚାର୍ଯ୍ୟ, କେବଳ ସାଧୁ ସଂଘ, ସାଧୁ ପାଖରେ ସବୁ ଜିନିଷ ମିଳିଯିବ। ମଥୁରା କ'ଣ ଘର ଛାଡ଼ି ସମସ୍ତେ ଯାଇପାରିବେ? ମଥୁରାରେ କଷ୍ଟ, ଦିଲ୍ଲୀ କଷ୍ଟ ଅଧିକା, ବୃନ୍ଦାବନର ଯେଉଁ ଫ୍ଲାଟ ସେଟା ଦିଲ୍ଲୀରେ, ସେ ଫ୍ଲାଟ ଦିଲ୍ଲୀରେ ସେ ଫ୍ଲାଟ ଆହୁରି ଶସ୍ତାରେ ମିଳିବ, ଫେରି କେମିତି ରହିବ ଲୋକ, ଗରିବ ଲୋକ କେମିତି ରହିବ ନା? ଆଉ କୁଡ଼ିଆ ଅଛି, ସେଥିପାଇଁ ସେ କହିଲେ ଗୋଟେ ଆଚାର୍ଯ୍ୟମାନଙ୍କର କଣ୍ଟ୍ରିବ୍ୟୁସନଟା ଏଇଆ। ଆଉ ତୁମେ ତାଙ୍କୁ କ'ଣ ଗୋଟେ ଆଙ୍ଗୁଳି ଦେଖି ଦେଇ କଥାବାର୍ତ୍ତା କରିଦେଉଛ, କାଲିକାର ଛୁଆ ତୁମେ ଭଜନରେ କିଛି ଜାଣିନ, କ'ଣ ଟିକେ ପଢ଼ିଦେଲ, କ'ଣ ଗୋଟେ ଜାଣିଦେଲ, ମୁଁ ବହୁତ ବଡ଼ ସାଧୁ ହେଇଗଲି, ଆଚାର୍ଯ୍ୟଙ୍କୁ ନିନ୍ଦା କରିଦେଉଛ। ଆରେ ପାଞ୍ଚଟା ଜିନିଷ କରିବା ପାଇଁ ଗୋଟେ ଜାଗାକୁ ରଖିଲି, କ'ଣ ମନ୍ଦିର କଲେ, ସଂଘ ଯୋଗ କରି ମନ୍ଦିର, ମନ୍ଦିର କଲେ କ'ଣ, ମନ୍ଦିର ହେଲା ମାନେ ସାଧୁ ରହିବେ, ସାଧୁ ରହିଲା ମାନେ, ସାଧୁ ରହିଲା ମାନେ ଭଗବାନ ରହିବେ, ଭଗବାନ ରହିଲା ମାନେ ସେବା ଚାଲିଲା, ଭାଗବତ ପଢ଼ା ହେଲା, ନାମ କୀର୍ତ୍ତନ ହେଲା, ଭଗବାନ ଯୋଡ଼ ରହିଲେ ହେଲା ମଥୁରା, ଗୋଟେ ଜାଗା ରଖା। ଆଚାର୍ଯ୍ୟମାନଙ୍କ ସେଥିପାଇଁ ତାଙ୍କର ତାଙ୍କର ଯେଉଁ ଋଣ, ତାଙ୍କର ଭାଷାରେ ପ୍ରକାଶ କରିହେବନି, ଭାଷାରେ ପ୍ରକାଶ କରିହେବନି, ସେ ଯାହା ତାଙ୍କର ଯେଉଁ ଅବଦାନ, ତାଙ୍କର ଯେଉଁ ବହୁମୂଲ୍ୟ ସମୟକୁ ସେ ଦେଇକି ଯାଇଛନ୍ତି ଆମମାନଙ୍କ ପାଇଁ, ଆମେ ତ ବୁଝିପାରୁନୁ ତାର, ଆମେ ବରଂ ଗୋଟେ ବୋଝ ବୋଲି ମନେ କରୁଛେ, ଏଇ ମଠ ମନ୍ଦିର ଗୋଟେ ବୋଝ। ପ୍ରଭୁଜୀ ମହାରାଜ ସେ କଥା କହୁଛନ୍ତି ଯେ ମୁଁ ଆଜି ଅଛି, ମୋ ଶିଷ୍ୟମାନେ ଆଜି ମନ୍ଦିର ଚଳାଉଛନ୍ତି, ମୋର ଅଧ୍ୟକ୍ଷତାରେ ମୁଁ ଯେତେବେଳେ ଚାଲିଯିବି, ସେଥିରେ ମୋ ଶିଷ୍ୟମାନେ ଯେତେବେଳେ ଏଇ ନୀତି ନିୟମକୁ ପାଳନ ନ କରିବେ, ଶେଷରେ କହିବେ ନନ୍ସେନ୍ସ ଗୁରୁ ଆମ ଗୋଟେ ବଡ଼ନ ଦେଇକି ଚାଲିଗଲେ, ଏତେ ଠାକୁର ସୁ ତିଆରି କରିଦେଇଗଲେ। ପ୍ରଭୁପାଦ କହୁଛନ୍ତି କେବଳ ଇଟିଂ ଆଉ ସ୍ଲିପିଂ, ତୁମେ ଯେତେବେଳେ ରେଗୁଲେଟିଂ ପ୍ରିନ୍ସିପଲ, ହିୟରିଂ, ଚାଣ୍ଡିଂ, ଶ୍ରବଣ, କୀର୍ତ୍ତନ ଛାଡ଼ିଦେବ, ନୀତି ନିୟମ ଗୁଡ଼ିକ ନ ମାନିବ, ସେ ମନ୍ଦିରଟା ପାରାମାନଙ୍କର, ପାରା ଭାଡ଼ି କୁହନ୍ତିନି, ପାରାମାନଙ୍କର ଭାଡ଼ି ହେଇଯିବ, ନେଷ୍ଟ ହେଇଯିବ, ସେ ବସା କରିବେ। ଆଉ ପ୍ରଭୁପାଦ କହୁଛନ୍ତି ତୁମେ ସେଠି କେବଳ ମାୟା ରହିବ, ଇଟିଂ ସ୍ଲିପିଂ ହିଁ ତୁମର ଇମ୍ପୋର୍ଟାଣ୍ଟ ହବ। କିନ୍ତୁ ଆଚାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବୁଝିପାରିଲନି, ଆଉ ସବୁ ସେ କହିଦିଆଯାଇଛନ୍ତି, ସବୁ ଜଗତର ଯେତେ କଥା ତାଙ୍କ ପାଖରେ ଅଛି ସବୁ କହିଦିଆଯାଇଛି। ତେଣୁ କି ଆମକୁ ବହୁତ ସାବଧାନିକ ରହିବାକୁ ପଡ଼େ, ଆମକୁ ଯେଉଁ ଆଧ୍ୟାତ୍ମିକ ଶକ୍ତି ଭିତରେ ହିଁ ପୁରେଇ ଦେଇକି ଯାଇଛନ୍ତି, ଯେଉଁଟାକୁ ଅନ୍ତରଙ୍ଗ ଶକ୍ତି, ତାର ସେଥିପାଇଁ ଆମେ ପ୍ରିନ୍ସିପଲ ଗୁଡ଼ାକ ବହୁତ ଷ୍ଟ୍ରିକ୍ଟଲି ଫଲୋ କରୁଛେ, ଷ୍ଟ୍ରିକ୍ଟଲି ଆମେ ଫଲୋ କରୁଛେ, ନାଇଁ ମଙ୍ଗଳାରତୀ ଆସିବାକୁ ପଡ଼ିବ, ଏଇଟା କରିବାକୁ ପଡ଼ିବ, ପ୍ରସାଦ ପାଇବାକୁ ପଡ଼ିବ, ଭଗବାନଙ୍କୁ ଜପ କରିବାକୁ ପଡ଼ିବ, କୀର୍ତ୍ତନ କରିବାକୁ ପଡ଼ିବ, ଭାଗବତ ପଢ଼ିବାକୁ ପଡ଼ିବ, ନହେଲେ ସେ କ'ଣ କରିବ, ମାୟା ଶକ୍ତିରେ ଆମକୁ ଧରିଦେବ, ତା ତ ପ୍ରଭାବଟା ରହିଛି, ସରଳ ରହିଛି, ତୁମେ କ'ଣଟା କରିବ? ତୁମେ କହୁଛ କୌଣସି ଜିନିଷକୁ ଶାସ୍ତ୍ର ଦ୍ୱାରା ଗୋଟେ ଡାଇଭର୍ଟ କରିବାକୁ ଚେଷ୍ଟା କରନି, ଆଜିକାଲି ଗୋଟେ ଗୋଟେ ଭଲ ସୂତ୍ର ପାଇଗଲେଣି, ଯେହେତୁ ସବୁ ଶାସ୍ତ୍ର ମିଡ଼ିଆ ବାହାରି ଗଲା, ତୁମେ ଗୋଟେ କଥାକୁ ସେ ପଟନା ଗୋଟେ ଶାସ୍ତ୍ର ଦେଇ କାଢ଼ିଦେବେ, ଏଠି ତ ଇଏ କହିଛନ୍ତି, ସେଠି ତ ସିଏ କହିଛନ୍ତି, କିଏ କ'ଣ କହିବା ଦରକାର ନାହିଁ, ତୁମ ଅଧିକାରଟାକୁ ତୁମେ ଚିନ୍ତା କର। ଭକ୍ତିନ ଠାକୁର କ'ଣ କହିଛନ୍ତି, ଜୀବଗୋସ୍ୱାମୀ କ'ଣ କହିଛନ୍ତି, ତୁମେ କାହିଁ ସେଟା ରିପିଟ୍ କରୁଛ, ତୁମେ କିଏ, ତୁମ ସ୍ଥିତିଟା କ'ଣ, ତୁମ ମନ କେଉଁଠୁ ରହିଛି, ତୁମେ ସେଟାକୁ ଚିନ୍ତା କର। ତୁମେ ସେ ନିୟମଟା ନ ପାଳିଲେ ତୁମର ଅବସ୍ଥା କ'ଣ ହେଉଛି ତୁମେ ଚିନ୍ତା କରି ଦେଖ, ତୁମେ କାହା କଥା ମୋତେ ଉଦାହରଣ ଦିଅନି, ମୁଁ ସେଗୁଡ଼ା ମାନେନି, ତୁମେ ହାର କଥା କାହାର ଉଚ୍ଚ କଥାଟା ଦେଇକି ସିଏ ଏଇଟା ଆଚାର୍ଯ୍ୟ ଏଇଟା କହିଛନ୍ତି କହିକି ଅନ୍ୟ ଗୋଟେ କଥାର କାଟିଦେବା, ସେଟା ବଡ଼ ଜିନିଷ ନୁହେଁ, ଏଇଟା ତୁମେ ତୁମେ ଗୋଟେ କଥା କହିବ, ଆଉ ଗୋଟେ ଲୋକ ଆଉ ଗୋଟେ ଯୁକ୍ତି ଦେଇ କାଟିଦେବ, ସେ ପିଲାଟାକୁ ମୁଁ ସେ ବୁଝାଉଥିଲି, ତୁମେ ଯୁକ୍ତି କର, ମୁଁ ତୁମେ ଯେତେ ଜୀବନସାରା ଯୁକ୍ତି କର, ମୁଁ ଜୀବନସାରା ବି କାଟିଦେଇପାରିବି, ତୁମେ ଗୋଟେ କଥା କହ, ତୁମେ ଭାଗ ତୁ ଆଣିଲେ ମୁଁ ଗୀତା କାଟିଦେବି ତାକୁ, ମୁଁ ଆଉ କେଉଁ ଆଚାର୍ଯ୍ୟଙ୍କ ଟିଚିଂରୁ କାଟିଦେଇପାରିବି, ସେଟା କାଟିବା ତୁମେ ଏଇଟା ଆଭଏଡ଼ କରିଦେବି ମୁଁ ନା, ଏଇଟା ଏମିତି ଏହାର ଅର୍ଥ ହେଉଛି ଏହା, ଆମେ ଯେତେ ଏମିତି ପରସ୍ପର ଭିତରେ ବା ଯେତେ ଏମିତି ଯୁକ୍ତି ତର୍କ ଯାହା ସବୁ ଆଭଏଡ଼ କରିବା ପାଇଁ ଚେଷ୍ଟା କରିବା, ସେଟା ସମସ୍ୟା, ସେଟା ସମସ୍ୟାର ସମାଧାନ ନୁହେଁ। ସମାଧାନ ହେଉଛି ତୁମର ସ୍ୱାନୁଭବ ହେଉଛି ତୁମର ଚିତ୍ତବୃତ୍ତିର ପ୍ରମାଣ। ତୁମର ନିଜର ଅନୁଭବ କ'ଣ ରହିଛି, ତୁମେ କେମିତିକା ଲୋକ, ତୁମ ଚିତ୍ତବୃତ୍ତି ସେଇଟା ପ୍ରମାଣ। ତୁମେ ବସିକି ତୁମେ ଚିନ୍ତା କରୁନ ତୁମ ମନ କ'ଣ ଚାହୁଁଛି, ତୁମେ କ'ଣ ଚାହୁଁଛ, ତୁମେ କ'ଣ ଭଗବାନ ପାଇବା ପାଇଁ ଚାହୁଁଛ, ତୁମେ କ'ଣ ଚାହୁଁଛ, ତୁମର ବୃତ୍ତି କେଉଁଠି ରହୁଛି ତୁମେ ନିଜେ ଜାଣ। କହିବାର କ'ଣ ଅଛି, କହିବାର କିଛି ନାହିଁ, ଯୁକ୍ତି କରି ଗୋଟେ କାଟିଦେଇପାରିବା, ସେଇଟା ବଡ଼ ଜିନିଷ ନାହିଁ। ନିଜର ନିଜର ସ୍ଥିତିଟା ହେଉଛି ନିଜର ପ୍ରାମାଣ୍ୟ। ସେ ନିଜର ସ୍ଥିତିଟା ଜୀବ ଜାଣିପାରେ ନା, କାରଣ ତାଙ୍କ ମାୟା କ'ଣ କରେ, ଭୁଲେଇ ଦିଏ। ଥିବ ମାୟାରେ କିନ୍ତୁ ସେ ଭାବୁଥିବ ମୁଁ କୃଷ୍ଣ କନସିୟସନେସ୍ ଅଛି, ଯେମିତି ପ୍ରଭୁପାଦ କହୁଛନ୍ତି ଯେ ଯିଏ ସକାଳୁ ଉଠୁନି ସେଠି ସେ ବହୁତ ପାଟି କରୁଥିବା ମଙ୍ଗଳାତି କାହିଁକି ଉଠୁନ, ସେଠି ମୋତେ ସେ ବ୍ରହ୍ମଚାରୀ କହୁଛନ୍ତି ଆଜ୍ଞା, ସିଏ କହୁଛନ୍ତି ନାଇଁ ନାଇଁ ସିଏ ଗୃହସ୍ଥ ପ୍ରଭୁମାନେ ସେ ସବୁ ମାୟାରେ ରହୁଛନ୍ତି ତ, ସଂସାର ମାୟା, ସେଥିପାଇଁ ସେମାନେ ପଳେଇ ଆସୁଛନ୍ତି। ଯିଏ ମନ୍ଦିର ରହିଛି ସେ କହୁଛି ମୁଁ କୃଷ୍ଣ ପାଖରେ ରହିଛି, ସେ ଗୃହସ୍ଥ ମାନେ କାହିଁକି ଆସୁଛନ୍ତି ମଙ୍ଗଳାତି, ଗୃହସ୍ଥ ପ୍ରଭୁମାନେ ସେମାନେ ମାୟାରେ ଅଛନ୍ତି, ମାୟାରେ କଷ୍ଟ ପାଉଛନ୍ତି, ସେମାନେ ମଙ୍ଗଳାତି ପଳେଇ ଆସୁଛନ୍ତି, ଏଇ ଶୋଉଛନ୍ତି ମନ୍ଦିର ଭିତରେ। କିନ୍ତୁ ପ୍ରଭୁପାଦ ଗୋଟିଏ କଥା କହିଦେଲେ, ଏସବୁ ମରିଯିବେ। ପ୍ରଭୁପାଦ କହିଦେଲେ ଯେଉଁମାନେ ମଙ୍ଗଳାରତୀ ଆସୁନାହାନ୍ତି, ଦେ ଆର୍ ଇନ୍ ମାୟା, ସେମାନେ ମାୟାରେ ଅଛନ୍ତି। ତୁମେ ଗୃହସ୍ଥ ହୁଅ, କାହା କଥା କହିଲେନି, ଗୃହସ୍ଥ କଥା କହିଲେନି, ବ୍ରହ୍ମଚାରୀ କଥା କହିଲେନି, ଯେଉଁମାନେ ସକାଳୁ ଉଠୁନାହାନ୍ତି ସେ ମାୟାରେ ଅଛନ୍ତି ବୋଲି ଜାଣ। ସକାଳୁ ଉଠୁନ ମାନେ ତୁମର ତମ ଗୁଣ ବଢ଼ିବ। ବାହାର ଲୋକମାନେ ମୁଁ ଦେଖିଛି କର୍ମୀ ଲୋକମାନେ ବି ଉଠି ପଡ଼ିବେ ଆଉ, ସାଢ଼େ ଚାରିଟା ପାଞ୍ଚଟା ଭିତରେ ଲୋକ ଉଠି ପଡ଼ିବେ। ସୂର୍ଯ୍ୟ ଉଦୟ ପୂର୍ବରୁ ଦେଢ଼ ଘଣ୍ଟା ପୂର୍ବରୁ ନିଶ୍ଚୟ ତୁମକୁ ଉଠିବାକୁ ପଡ଼ିବ, ନା ତୁମ ରୋଗ ହେଇଯିବ, ତମ ଗୁଣ ବଢ଼ିବ। ତୁମେ ଆଭଏଡ୍ କରିକି ଦୁନିଆ ଯୁକ୍ତି ଯୁକ୍ତି ତର୍କ ଗୁଡ଼ାକ କିଛି କାମ ନୁହେଁ, ସେଗୁଡ଼ା ବେକାର। ଆଉ ଏଇଟା ବେଶୀ ଚାଲାକ ହେଇଯିବ, ମିଡ଼ିଆ ବାହାରିଲା ଯୁକ୍ତି ତର୍କ ପାଇଁ ଗୋଟେ ସୁବିଧା ହେଇଗଲା, ଇଏ ପ୍ରବଚନ ଦେଇକି ଏହା କହିଛି, ସିଏ ପ୍ରବଚନ ଦେଇକି ସେଇଆ କହିଛି, ସବୁଗୁଡ଼ା ସବୁଗୁଡ଼ା ତାଙ୍କୁ ଖସିବା ପାଇଁ ସୁବିଧା ହେଇଗଲା। ବର୍ତ୍ତମାନ ବର୍ତ୍ତମାନ ଭକ୍ତମାନଙ୍କୁ କ'ଣ ହେଇଗଲା, ଯେହେତୁ ଯେ ବହୁତ ଇନଫର୍ମେସନ୍ ପାଇଗଲେ ଆଭଏଡ୍ କରିବା ପାଇଁ ସୁବିଧା ହେଲା ଯୁକ୍ତି ଦ୍ୱାରା। ତାଙ୍କୁ କ'ଣ ଏଇଟା ମାୟା ନା, ବସି ଦେଖୁଥିଲି ଚିନ୍ତା କରିଦେଲି, ଏଇଟା ମାୟା ତାଙ୍କୁ ସୁବିଧା, ମାୟା ଏମିତି କରିଦେଲା, ଏ ଯେଉଁ ମିଡ଼ିଆ ଯେଉଁ ଆସିଗଲା ବିଭିନ୍ନ କଥା ଶୁଣିଗଲେ, ବିଭିନ୍ନ କଥା ଶୁଣିଗଲେ ତାଙ୍କ ମାଇଣ୍ଡକୁ ସପୋର୍ଟ ମିଳିଗଲା, ଏଇଟା ନ କଲେ ବି ଚଳିବ, ଏଇଟା କଲେ ବି ଚଳିବ, କାରଣ ଇଏ ତ ପ୍ରଭୁ ତ ଏହା କହିଛନ୍ତି, ସେ ପ୍ରଭୁ ତ ସେଇଆ କହିଛନ୍ତି। ତାଙ୍କୁ ବଢ଼ିଆ ସୁବିଧା ମିଳିଗଲା ଗୋଟେ ଜିନିଷକୁ ଆଭଏଡ୍ କରିବା ପାଇଁ, କାରଣ ଭିନ୍ନ ଭିନ୍ନ ଇନଫର୍ମେସନ୍ ତାର ମିଳିଯାଉଛି, ସେ ତା ମାଇଣ୍ଡକୁ ସପୋର୍ଟ କରିଦେଉଛି। ଏଇଟା ତ ଏମିତି କୁହାହେଇଥିଲା, ଏମିତି କଲେ ଚଳିବ, ଇ ବେଶୀ ଲାଭ କିଛି କରେନି, ବହୁତ କ୍ଷତି ବି କରିଦେଇଛି, ଆଉ କରିବ ବି ସେମିତି ଲାଭ ବି କିଛି ବେଶୀ କରିବ ବୋଲି କିଛି ମାନେ ମାନେ, ଯେଉଁଠି ଢିଲା କଥାଟା ଆସିବ ସେଠି ତମ ମୁଣ୍ଡ ନେଇଯିବ, ଯେଉଁଠି କନସେସନ୍ କହୁଥିଲ, ଯେଉଁଠି କନସେସନ୍ କଥା ଗୋଟେ କିଏ କହିଦେଲା, ହଁ ଏଇଟା ତ ବଢ଼ିଆ କଥା। ତୁ ଦେଖୁନ ପ୍ରଭୁପଦ ଟିଚିଂ ଯେଉଁମାନେ କନସେସନ୍ ଅଛି ସେଗୁଡ଼ା ବି ଆଜି ଧରିକି ଲୋକ ଚାଲିଛନ୍ତି। ପ୍ରଭୁପଦ କେତେ ଷ୍ଟ୍ରିକ୍ଟ କଥା ଭୋଜନ ଉପରେ କହିଛନ୍ତି, କେତେ ଷ୍ଟ୍ରିକ୍ଟ କଥା ନିଜେ ଡେଟି କିଛି ଅଲଗା କଲେ, ଜେନେରାଲ କିଛି ଅଲଗା କଲେ, କିନ୍ତୁ ଆଜି ବି ଭକ୍ତମାନେ କହିବେ ନା ପ୍ରଭୁପଦ କହିଛନ୍ତି ପୁରା ପ୍ରସାଦ ଏକ ନମ୍ବର ପ୍ରସାଦ ହବ। ଆଜି ଯଦି ପ୍ରଭୁପଦ କହିଛନ୍ତି ପ୍ରସାଦ କେମିତି ହବା ଦରକାର, ସେଟା ଆଭଏଡ୍ କରିଦେବେ। କେଉଁ ସ୍ଥିତିରେ କ'ଣ କୁହା ହେଇଛି ବୁଝିହେବନି, ସେଥିପାଇଁ ଏସବୁ ଯୁକ୍ତି ତର୍କ ପ୍ରମାଣ ନୁହେଁ, ନିଜର ସ୍ଥିତି ହେଉଛି ନିଜର ପ୍ରମାଣ। ନିଜ ସ୍ଥିତିଟା କ'ଣ ଦେଖ, ତୁମେ ଯେ ତୁମେ ନ ଦେଖିପାରୁଛ, ସମୟ ଆସିବ, ଗୁରୁକୃଷ୍ଣ ତୁମକୁ ଜଣାଇଦେବେ ନା ମାୟା ତୁମକୁ ଏକ୍ସପୋଜ୍ କରିଦେବ। ଏଇଟା ଗୋଟେ ଏମିତିକା ରାସ୍ତା, ମାୟା କାହାକୁ ଛାଡ଼ିବନି, ଛପି ଲୁଚି ଛପିକି ତୁମେ କିଛି ଏଠି କରିପାରିବନି, ଲୁଚି ଛପିକି କିଛି କରିପାରିବନି। ଏ ଯେଉଁ କର୍ମୀ ଲୋକ ଲୋକ ଯାହା କରୁଛନ୍ତି ଭୁଲ ଦେଖୁନା କେତେ ବର୍ଷ ପରେ ଧରା ପଡ଼ୁଛି, ଆଉ ତୁମେ ପୁଣି ଭଗବାନଙ୍କୁ ଡାକୁଛ, ତା ଭିତରେ ସିଏ ଅଛନ୍ତି ଯେଉଁଦିନ ଧରା ପକେଇଦେବେ, ଭାରି ବନଫାଇଟ୍ ଜିନିଷଟା ନା। ଏଇ କଥାରେ ମୁଁ ଏଠି ପଳେଇ ଆସିଲି ଆଜି, ଯେ ଅବ୍ୟକ୍ତାନି ଭୂତାନି ବ୍ୟକ୍ତ ମଧ୍ୟାହ୍ନ ଭାରତ କା ପରିଦେବ ନା, କାହିଁକି ଦୁଃଖ କରୁଛ, ଆମେ 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 ଆମର ଗୋଟେ ଦୁଃଖ ରହିଯାଉଛି ନା, ଆମେ ଗୋଟେ ଫ୍ୟାକ୍ଟକୁ ବୁଝୁନେ, ଆମ ସ୍ଥିତିଟାକୁ ବୁଝୁନେ, ସେଥିପାଇଁ ଆମେ ଗୋଟେ ହଲଚଲ ହେଇଯାଉଛେ। ଶରୀର କେମିତି ଆମର ସ୍ତ୍ରୀ ପୁତ୍ର କନ୍ୟାରେ ଇମ୍ପୋର୍ଟାନ୍ସ ନାହିଁ, କିନ୍ତୁ ଏହାର ଇମ୍ପୋର୍ଟାନ୍ସ ଅଛି, 100% ଇମ୍ପୋର୍ଟାନ୍ସ ଅଛି, ପୁଣି 0% ଇମ୍ପୋର୍ଟାଣ୍ଟ ନା, ଯିଏ ଆତ୍ମସ୍ଥିତି ପଳେଇଲେ ତା ପାଇଁ 0% ଇମ୍ପୋର୍ଟାଣ୍ଟ ନାହିଁ, ଯିଏ ଲଷ୍ଟ ଦ୍ୱାରା ଏଙ୍ଗର ଦ୍ୱାରା ଗ୍ରିଡ୍ ଦ୍ୱାରା ତାଙ୍କର କିଛି ପ୍ରଭାବିତ ହଉନି, ତାଙ୍କ ପାଇଁ ଏଇଟା ନାହିଁ। ଯିଏ ଯିଏ ପିଜି କରୁଛି ତାର ତାର ଏବିସିଡି କ'ଣ ଲେଖିବା ଦରକାର ଅଛି, ଆଉ ଥରେ ଯିଏ ସାହିତ୍ୟିକ ସେ କ'ଣ ମଡ଼ଉଛି କି ଡେଲି, ତାର କିଛି ଆବଶ୍ୟକ ନାହିଁ ବର୍ତ୍ତମାନ, କିନ୍ତୁ ଜଣେ କହିବନି ସେ ସାହିତ୍ୟିକ ଆଉ ଅ ମଡ଼ୁନାହାନ୍ତି, ମୁଁ କାହିଁକି ଅ ଲେଖିବି, ତୁମେ ପାଠ ପଢ଼ିନ, ତୁମେ ପ୍ରଥମରୁ ପଢ଼ିବାକୁ ପଡ଼ିବ। ଏ ଶରୀରକୁ ଆଧ୍ୟାତ୍ମିକ ସ୍ଥିତିକୁ ନେବାକୁ ପଡ଼େ, ହେଲେ ଯେଉଁଟା ଆମେ ପୂର୍ବରୁ ଦୁଇ ଚାରି ଦିନ ହେଲା ବ୍ୟାଖ୍ୟା କରୁଛେ ଶୁଣୁଛେ ଆମେ, ବ୍ୟବହାରିକ ଜୀବନ ଆଉ ପରମାର୍ଥିକ ଜୀବନ ଏ ଶରୀରଟାକୁ ଏତେ ରେଗୁଲେଟିଭ ଆଚାର୍ଯ୍ୟ ପ୍ରିନ୍ସିପଲ ଆମକୁ କରିବାକୁ ପଡ଼ିବ। ଶରୀର ଆମର କର୍ମ, ଆମର ସାଧନ, ଆମର ଜୀବନ ପରିଚର୍ଯ୍ୟା, ଆମକୁ ସାଧନ କୁହନ୍ତି, ବାହାର ଲୋକ କୁହନ୍ତି ଏଇଟା ଜୀବନ ପରିଚର୍ଯ୍ୟା, ଏତେ ଶୃଙ୍ଖଳିତ ହେବା ଦରକାର ଯେମିତି ଆମକୁ ସବୁବେଳେ ଆମେ ଗୋଟେ ଏନର୍ଜିର ଏନଭାରମେଣ୍ଟ ଭିତରେ ରହିବା, ଅନ୍ତରଙ୍ଗ ଶକ୍ତିର ଏନଭାରମେଣ୍ଟ ଭିତରେ ରହିବା। ସେଥିପାଇଁ ଯୋଉ କର୍ମ କର, ତମ ମୁଣ୍ଡରେ କୋଉଟା ରହିବ? ବେପାରୀଟା, ସେ କୁଆଡ଼େ ଗଲେ ବି ଯିଏ ବେପାର କରୁଛି ସେ କୁଆଡ଼େ ଗଲେ ତା ମୁଣ୍ଡରେ କ'ଣ ରହିଯିବ? ବୋଲି ଯିଏ ଯିଏ ବେପାରୀଟା ସେ ଯୁଆଡ଼େ ଗଲେ ବି, ଏଇ ଯେ ତୁମର ସିମେଣ୍ଟର ଆସିବ ଟ୍ରକ୍ଟା, ଘରେ ଆଲୋଚନା ଅଛି, ତୁମ ଘରେ କ'ଣ ନିଦ ହେଇଥିବ କାହାକୁ? ସେ ମାତାଜୀ କେଉଁଠୁ ଶୋଇବ ନା ପୁଅ କେଉଁଠୁ ଶୋଇବ ନା, ହେ ତିନିଟାରେ ଗାଡ଼ି ଲାଗିବ ଶୋଇଛ କ'ଣ ଉଠ? ଦେଖୁନା ତୁମର ଡିସ୍କସନ୍ ହେଇଗଲା ନା ସେ ଏନଭାରମେଣ୍ଟ ମୁଣ୍ଡ ଭିତରେ, ସେ ଏନର୍ଜିଟା ରହିଲା ଗୋଟେ ସିମେଣ୍ଟ ଟ୍ରକ୍ ଆଜି ଓହ୍ଲା ହବ, ତାର ସେ ଚିନ୍ତାଟା ରହିଛି ଆଉ। ଏ ପରିବା ପରିବା ଯୋଉ ଭୋରୁ ଭୋରୁ ପରିବା ଆସୁଛି, ପରିବା ଦୋକାନ କ'ଣ ଚିନ୍ତା? ଏ ଟ୍ରକ୍ ମାଲ ଆସୁଛି ସେଭଳିଆ। ଆମର କ'ଣ, ତୁମେ ଯୋଉ କର୍ମ କରୁଛ କର, ତୁମେ ଏନର୍ଜିର ଏନଭାରମେଣ୍ଟ ରହିବ। ସେଥିପାଇଁ ଗୃହସ୍ଥ ବ୍ରହ୍ମଚାରୀ ବାନପ୍ରସ୍ଥ ସନ୍ୟାସ ଆମର ଇମ୍ପୋର୍ଟାଣ୍ଟ ଦିଆଯାଏ, ଇମ୍ପୋର୍ଟାଣ୍ଟ ଦିଆହେଇଛି ତୁମେ ଆଧ୍ୟାତ୍ମିକ ସରାଉଣ୍ଡିଂ ଭିତରେ କେମିତି ରହୁଛ, ତୁମର ମନ ଭିତରେ, ତୋ ମନ ଭିତରେ କେମିତି, କେଉଁ ସ୍ଥିତିରେ ରହୁଛ, ବ୍ରହ୍ମଚାରୀ ରହୁଛ, ଘରେ ଛାଡ଼ି ଦେଉଛ, ଘରେ ରହୁଛ, ସ୍ତ୍ରୀ କଥା ରହୁଛ, ପୁତ୍ର କଥା ରହୁଛ, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ପ୍ରୋବ୍ଲେମ ସବୁଆଡ଼େ ଅଛି, ମନ ଭିତରେ ହିଁ ସବୁ ପ୍ରୋବ୍ଲେମ କ୍ରିଏଟ୍ ହେଇଯିବ, ସେଟା ବଡ଼ ଜିନିଷ ନୁହେଁ। ଆମେ କେମିତି ଏଇ ଅନ୍ତରଙ୍ଗ ଶକ୍ତିରେ ଟଚ୍ରେ ଆସିବା, ଯାହାଦ୍ୱାରା ବ୍ୟବହାରିକ ଜୀବନଟା ଆମର ଶୃଙ୍ଖଳିତ ହେଇଯିବ, ସିଏ ଆଉ ଆତ୍ମକୁ ଆତ୍ମାର କର୍ମକୁ ବାଧା ସୃଷ୍ଟି କରିବ ନାହିଁ, ଭଜନରେ ବାଧା ସୃଷ୍ଟି କରିବନି। ଭାରି ଡିସିପ୍ଲିନ୍ ଜିନିଷଗୁଡ଼ା ନା, କୌଣସି ପ୍ରିନ୍ସିପଲ୍କୁ ଟିକେ ଡାଇଭର୍ଟ କରିଦେଇପାରିବନି ତୁମେ, କଲା ମାନେ ପଡ଼ିଯିବ ହଇରାଣ। କାହିଁକି ଆମେ ଗୋଟେ ଆମ ଲାଇଫ୍ଟାକୁ କନଭର୍ଟ କରୁଛେ, ଏ ଯେଉଁ କ'ଣ ଦେଖୁନା ସୂର୍ଯ୍ୟକିରଣଟା, ବ୍ୟାଟେରୀଟା କ'ଣ, ବ୍ୟାଟେରୀଟା କି କି ପାୱାର, ଏସି ନା ଡିସି? ତାକୁ ଡିସି କୁହାଯାଉଛି ନା, ଆଉ ଡିସି କରେଣ୍ଟଟା ଆଉ ଡିସି, ଡିସିଟାକୁ ଏସି କରୁଛି, ଏ ଯେଉଁ ସୋଲାର ଦେଉନା ଡିସିଟା, ସେ ବ୍ୟାଟେରୀଟା ତାର ମେସିନ୍ଟା ରହୁଛି, ତାକୁ ଏସି କରି ଛାଡ଼ୁଛନ୍ତି, ଏଇଟା ସବୁ ଏସି ହେଇଯାଉଛି ନା। ଆଉ ମେସିନ୍ଟା ମେସିନ୍ ଗୋଟେ ରହୁଛି, ମେସିନ୍ ଇମ୍ପୋର୍ଟାଣ୍ଟ, ତାକୁ ଡିସିଟାକୁ ଏସି, ମେସିନ୍ଟା ଫେଲ୍ ହେଇଗଲା ସେ ଡିସି ହେଇଗଲା ପୁଣି, ତା କରେଣ୍ଟର ଫ୍ଲୋଟାକୁ ଗୋଟେ ଆଉ ଗୋଟେ ଜିନିଷକୁ ନେଇଯାଉଛି ନା। ଆମେ କ'ଣ ଏଇ ଫ୍ୟାନ୍ଟା ଚଲିପାରନ୍ତେ? ଏଇଟା ସବୁ ଏସି ଜିନିଷ ନା, ସେଇଟା ଡିସି ଡ୍ରେସର ଜିନିଷ ଗୁଡ଼ାକ, ସେଇଟା ତାକୁ ଦେଖ, ତାକୁ ପୁଣି ଏସି କରୁଛି, କନଭର୍ଟରଟା ଇମ୍ପୋର୍ଟାଣ୍ଟ ନା। ସେଇଟା ଆମ ଜୀବନରେ କ'ଣ, ଦେହଟା ଅଛି, ଆତ୍ମାଟା ଅଛି, ବର୍ତ୍ତମାନ ଆମେ କ'ଣ କନଭର୍ଟ କରୁଛେ? ଗୋଟେ ମେସିନ୍ ଦରକାର, ମେସିନ୍ ଯେମିତି ପ୍ରିନ୍ସିପଲ୍ ଗୁଡ଼ିକ ରହିଛି, ସେଭଳି ଗୁରୁ ବର୍ଗ, ଆଚାର୍ଯ୍ୟ ବର୍ଗ, ପରମ୍ପରା, ଟିଚିଂ, ଏଇଟା ପୁରା କନଭର୍ଟ ହବ ଆମର। ଆଉ ତୁମେ ହଠାତ୍ ମୁଁ କଥା ନାହିଁ, ମୁଁ ଏଇଟା କରିଦେଲେ ଚଳିବ, ମୁଁ ଏମିତି କଲେ ହବ ନାହିଁ, ହବି ହେଇପାରିବନି, ବେବି ହେଇପାରିବନି, ପ୍ରୋସେସ୍ରେ ଯିବାକୁ ପଡ଼ିବ। ସବୁ ସେଟ୍ଅପ୍ ସୋଲାର ତୁମେ ରଖି କରିଦ, ମେସିନ୍ ଟିକେ ଯଦି ନ କଲା, ମେସିନ୍ଟା ୟୁଜ୍ ନ ହେଇପାରିଲା, ସେ ଡ୍ରାଏ ସେଲ୍ ହେଇକି ରହିଗଲା, ଡିସି ରହିଗଲା, ଆଉ ଏସି କାମ କରିବନି, ପୁଣି ତୁମେ ସବୁ ସିଷ୍ଟମ୍ ଖରାପ ହେଇଯିବ। ଏ ବଲ୍ କ'ଣ, ଏଇ ବଲ୍ ଚାଲିବ ଆଉ, ପୁଣି ଡିସି ବଲ୍ ଆଣ, ସବୁ ଓଲ୍ଟା ହେଇଗଲା ବାପା, ସେ ଗୋଟିଏ ମେସିନ୍ ସବୁ କନଭର୍ଟ କରିଦେଉଛି, ସେ ଲାଇଫ୍ଟା ଗୋଟେ କନଭର୍ଟ ଏଇଟା କରାହଉଛି ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ୍ରେ। ସେଥିପାଇଁ ସବୁବେଳେ ବାଲାନ୍ସ କରାଉ ଶାସ୍ତ୍ର ସହିତ, ଶାସ୍ତ୍ର କ'ଣ କହୁଛନ୍ତି, ଗୁରୁ କ'ଣ କହୁଛନ୍ତି, ଆଚାର୍ଯ୍ୟମାନେ କ'ଣ କହୁଛନ୍ତି, ପ୍ରାକ୍ଟିକାଲ ଜିନିଷ କ'ଣ କରିବାକୁ ପଡ଼ିବ। ଆଉ ପ୍ରାକ୍ଟିକାଲି ଆମେ ଗୋଟେ ଯାହା କରିବା ବି ପୁଣି ଶାସ୍ତ୍ର ସହିତ ଗୁରୁ ସହିତ ଟାଲି କରିବାକୁ ପଡ଼ିବ, ଗୁରୁ ଗୁରୁଦେବ କ'ଣ କହିଛନ୍ତି, ପ୍ରଭୁପାଦ କ'ଣ କହିଛନ୍ତି, ଶାସ୍ତ୍ର କ'ଣ କହୁଛନ୍ତି, ଏଠି କେଉଁଟା ଆପ୍ଲିକେବୁଲ୍ ହବ, ସବୁଟା ସବୁ ସବୁ ଜାଗାରେ ଆପ୍ଲିକେବୁଲ୍ ହବନି, ସେଠି ଭଗବାନ ବହୁତ ପ୍ରାର୍ଥନା କରି ଗୋଟେ ଗୋଟେ କ୍ୟାଣ୍ଡିଡେଟ୍ ପାଖରେ ଆପ୍ଲିକେବୁଲ୍ କରିବାକୁ ପଡ଼ିବ, ସେମିତି ହେଇପାରିବନି ବହୁତ। ସେଥିପାଇଁ ଆମକୁ ସରଳ ଜିନିଷ ଶିଖା ହେଲା, ପ୍ରଭୁପାଦ ଜୀ ମହାରାଜ କୁହନ୍ତି, ଫଲୋଇଂ ଦି ଇନ୍ଷ୍ଟ୍ରକ୍ସନ୍ ଅଫ୍ ସ୍ପିରିଚୁଆଲ ମାଷ୍ଟର ଇଜ୍ ଦି ସିକ୍ରେଟ୍ ଅଫ୍ ସକ୍ସେସ୍ ଅଫ୍ ସ୍ପିରିଚୁଆଲ ଲାଇଫ୍। ଏଥିପାଇଁ ସେ ଗୋଟେ ଗୋଟେ ଡାଇଲଗ୍ ମାରେ, ଗୋଟେ ଗୋଟେ ଡାଇଲଗ୍ ତାକୁ ଆହୁରି ଗୋଟେ ଗୋଟେ ବାଣୀରେ ତାଙ୍କର ଜଗତର ସମସ୍ତ ସିଦ୍ଧାନ୍ତକୁ ରଖିଦେଇ ଚାଲିବା, ଯେଉଁଟାକି ଶାସ୍ତ୍ର ନିର୍ଯ୍ୟାତ। ସେଥିପାଇଁ ଜଣେ ଗୁରୁଙ୍କର କଥାକୁ ବହୁତ ସିରିୟସ୍ଲି ଗ୍ରହଣ କରିବା ଦରକାର। ଆଉ ଗୁରୁ କ'ଣ କହିବେ, ଗୁରୁ ଇଜ୍ ନଟ୍ ଏ ସ୍ପେକୁଲେଟର, ସେ ତାର କିଛି ନିଜ ଆଇଡିଆରୁ କିଛି କରିବେନି, ସେ ସବୁବେଳେ ବାଲାନ୍ସ କରିବେ, ଶାସ୍ତ୍ର କ'ଣ କହିଛନ୍ତି, ମୋର ଗୁରୁ କ'ଣ କହିଛନ୍ତି, ଆଚାର୍ଯ୍ୟମାନଙ୍କର ଶିକ୍ଷା କ'ଣ, ମହାପ୍ରଭୁଙ୍କ ଶିକ୍ଷା କ'ଣ, ତାପରେ ସେ ସେଇ ହିସାବରେ ତାଙ୍କୁ ଗୋଟେ ଡିସିସନ୍ ଦେବେ, ଜୀବନ ରୁଚି ହିସାବରେ ଡିସିସନ୍ ଦିଆ ହେଇପାରିବନି, ସେମିତି ହେଇପାରିବନି, ସେମିତି ହେଲେ ତାର ମଙ୍ଗଳ କ'ଣଟା ହବ, ତେଣୁ ସେ ପୁଣି ସେ ସରଚେତନା ରହିଯିବ। ତେଣୁ ଏଇ ଶ୍ଳୋକ ପରେ ପ୍ରଧାନ ଅର୍ଜୁନ ପ୍ରଶ୍ନ ଉଠାଉଛନ୍ତି, ଆପଣ ଭଲ କଥା କହୁଛନ୍ତି, ଅବ୍ୟକ୍ତରେ ଥିଲା, ଅବ୍ୟକ୍ତକୁ ପଳାଇବ, ଆଉ କ'ଣ ହବ, ମଝିରେ ବ୍ୟକ୍ତ ହେଇଛି, ଯେମିତି ସ୍ୱପ୍ନଟା ପୂର୍ବରୁ ନଥିଲା, ସ୍ୱପ୍ନ ଶୋଇବା ପୂର୍ବରୁ ସ୍ୱପ୍ନ ନଥିଲା, ଶୋଇବା ପରେ ସ୍ୱପ୍ନ ରହିନି, ମଝିରେ ସ୍ୱପ୍ନଟା ଦେଖିଲ, ଶୋଇଲା ବେଳେ ସ୍ୱପ୍ନ ଦେଖିଲ, ସେଟା ତାର ମୂଲ୍ୟଟା କ'ଣ ଅଛି? ସ୍ୱପ୍ନରେ ଶିର ପଟିବା, ସ୍ୱପ୍ନରେ ରାଜା ହେବା, ତାର ମୂଲ୍ୟ କିଛି ନାହିଁ। ସ୍ୱପ୍ନରେ ତୁମକୁ କିଏ ମର୍ଡର କରିଦେଉଛି କିମ୍ବା ସ୍ୱପ୍ନରେ ତୁମେ ରାଜା ହଉଛ, ତାର ମୂଲ୍ୟଟା କ'ଣ ଭାବିଲ? କାନ୍ଦିବାର ମୂଲ୍ୟ କିଛି ନାହିଁ, ହସିବାର ମୂଲ୍ୟ କିଛି ନାହିଁ। ସେଭଳିଆ ଜୀବନର ଯଦି ବାସ୍ତବିକ କଥା କୁହାଯିବ, ଆତ୍ମଚେତନା ବିନା ସୁଖ ଦୁଃଖରେ କିଛି ମୂଲ୍ୟ ନାହିଁ। ଦେଖେଇ ଦେଇଗଲେ ନା ଜଡ଼ ଭରତ ହରିକା ସବୁ ଦେଖେଇ ଦେଇଗଲେ, ଆଉ କିଛି ମୂଲ୍ୟ ନାହିଁ। କିନ୍ତୁ ମୂଲ୍ୟ ଅଛି, ଯେପର୍ଯ୍ୟନ୍ତ ଆମେ ସେ ସ୍ଥିତିକି ଯାଇନେ, ମୂଲ୍ୟଟା ରହିଛି। ସୁଖ ଦୁଃଖ କହ, ସୁଖ ଦୁଃଖରେ କିଛି ମୂଲ୍ୟ ନାହିଁ। ଦୁଃଖ ହେଲେ ତୁମେ କ'ଣ ଭୋଜନ କରିପାରୁଛ, କ'ଣ ଖାଇପାରୁଛ, ଶୋଇପାରୁଛ? ଏତେ ଲୋକ ଦେଖୁନା କେତେ ଲୋକଙ୍କୁ ମାନସିକ ରୋଗ ହେଇଗଲେଣି, ସବୁ ହାଇ ଟେନସନ ରହିଯାଉଛି। କାହିଁକି? ସେ ଜାଣିନାହାନ୍ତି ମୁଁ ଅବ୍ୟକ୍ତକୁ ପଳେଇବି, ସରଦିନେ ପଳେଇଯିବ, କ'ଣ ଚିନ୍ତା କରିବାର ଅଛି? କାହା ଚିନ୍ତା? ଭଗବାନ କେତେ ସୁନ୍ଦର କହୁଛନ୍ତି ନା କ'ଣ, ଅବ୍ୟକ୍ତ ନିଧାନ ହେବ, ତତ୍ର କାହା ପରିଧେଇ ହେବ ନା, ତତ୍ର କାହା ପରିଧେଇ ହେବ ନା, କାହା କହୁଛ ନା, କାହିଁକି ତୁମେ ଚିନ୍ତା ସୁଖ କରୁଛ, କାହିଁକି ଅର୍ଜୁନ ତୁମେ ସୁଖ କରୁଛ? ଦିନେ ଚାଲିଯିବ, ସବୁ ଅବ୍ୟକ୍ତରେ ମିଶିଯିବ। ମାଟିରେ କ'ଣ, ମାଟି ଗଢ଼ା ସର ନା, ମାଟିକି ଚାଲିଯିବ। ମଣିଷ କ'ଣ ବୁଝିପାରିବ? ବୁଝିପାରିବ ଅର୍ଥନ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି, ନନୁ ସର୍ବଜ୍ଞତ୍ୱୟା ବହୁପଦିଶ୍ୟମାନ ଅପି ଅହଂ ଶୋକ ନିବାରକ ଆତ୍ମା ଯଥା ଆତ୍ମା ଆତ୍ମୀୟମ ନ ବୁଦ୍ଧି କିମିତମ ଚେତ୍। ବଳଦେବୀ ଦାସ ପ୍ରଶ୍ନ ଉଠେଇଲେ, ଅର୍ଜୁନ ଯୁକ୍ତି କରୁଛନ୍ତି, ଆପଣ ଯାହା କହୁଛନ୍ତି ବହୁତ ସୁନ୍ଦର ଭାବରେ ବୁଝେଇଲେ, ବହୁ ଉପଦେଶ ଦେଲେ, କିନ୍ତୁ ମୁଁ କାହିଁ ବୁଝିପାରୁନି? ଆତ୍ମା ନ ବୁଦ୍ଧି କିମିତମ, ମୁଁ ହଉଛି ଆତ୍ମା, ଏଇଟା ମୁଁ କାହିଁ ବୁଝିପାରୁନି? ହଁ, କି କାଟିଦବ ନା କ'ଣ, ଗୀତାର ବାଣୀଟା କି କାଟିଦେବ କି? ତୁମେ ଯିବନି କି? ତୁମେ ଯିବ, ତୁମକୁ ସବୁ ଛାଡ଼ି ଯିବାକୁ ପଡ଼ିବ। ଅବ୍ୟକ୍ତ ଯିବନି, ମୁଁ ଯିବି ନାହିଁ, ମୁଁ ଯିବି, ମଝିରେ ବ୍ୟକ୍ତ ହେଇଛି, ବର୍ତ୍ତମାନ ନାମ ରୂପ ଗୁଣ ଏଗୁଡ଼ା ଅଛି, ପୁଣି ବ୍ୟକ୍ତକୁ ଅବ୍ୟକ୍ତକୁ ପଳେଇବା, କୁଆଡ଼େ ଯିବା ତାର ହିସାବ ନାହିଁ, ପୁଣି ପଞ୍ଚଭୂତ ମିଶିଯିବ ସାର, ଏଇଟା ଜାଣୁଛେ। କିନ୍ତୁ ଜାଣିଲେ ସୁଦ୍ଧା କାହିଁକି ଆମେ ବୁଝୁନି ମୁଁ ଗୋଟେ ଆତ୍ମା ବୋଲି? ଭଗବାନ ଏ ଶ୍ଳୋକଟି କହିଲେ, କହିଲେ ବାପା ଏଇଟା ସହଜ ପାଠ ନୁହେଁ, କହିଲେ ସେ କଥା। ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିତ୍, ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିତ୍ ହେନମ୍, ଆଶ୍ଚର୍ଯ୍ୟବତ୍ ବଦତି ତଥୈବ ଚାନ୍ୟମ୍ ଚାନ୍ୟଃ, ଆଶ୍ଚର୍ଯ୍ୟବଚେନ ମନ୍ୟୋ ମନ୍ୟଃ ଶୃଣୋତି, ଶ୍ରୁତାପି ନ ବେଦନ ଚୈବ କଶ୍ଚିତ୍। ଅନୁବାଦ, କେତେକ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି, କେତେକ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରନ୍ତି, ଏବଂ କେତେକ ସେ ସମ୍ବନ୍ଧରେ ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, ଅନ୍ୟମାନେ ଏ ସମ୍ବନ୍ଧରେ ଶୁଣି ସୁଦ୍ଧା କିଛି ବୁଝିପାରନ୍ତି ନା। ଅର୍ଜୁନ ପ୍ରଶ୍ନ କରୁଛନ୍ତି ନା, କ'ଣ ବୋଲେ ତୁମେ ଆତ୍ମା, କୁଆଡ଼େ ଥିଲ ଜଣା ନାହିଁ, କୁଆଡ଼େ ଯିବ ଜଣା ନାହିଁ, ବର୍ତ୍ତମାନ ଚାଲିଛି ଗୋଟେ ଅଭିନୟ, ବୁଝୁଛ କି ତୁମେ? ଏବେ କେତେ କପଡ଼ା, ଯୋଉ କପଡ଼ାଟା ପିନ୍ଧ, କେତେ ସୂତା ଅଛି ଦେଖିଲ କ'ଣ ନ, ଦେଖୁଛ ତୁମକୁ କେତେ ସୂତା, ଗୋଟେ ଗୋଟେ ଧୋତି ପତ୍ରରେ କେତେ ସୂତା ଲାଗିଛି, ଗଲାବେଳେ ଖଣ୍ଡେ ସୂତା ଧରିବ ଦେଖିବା, ଯିବ ଆଉ ଘର ଇଟା ବାଳିଲେ ସେମିତି ଛାଡ଼ବ, ସବୁଠୁ ହାଲକା ଜିନିଷ ହେଉଛି ସୂତା ତୋଳା, ତାକୁ ଖଣ୍ଡେ ନେଇକି ଗଲ ଦେଖିବା, ମଣିଷ ବୁଝିଦେବ ତୁମେ? ହଁ, ମୋର ପୁଅର ଏମିତି ହେଇଗଲା, ମୋ ଝିଅର ଏମିତି ହେଇଗଲା, ମୋର ଘର ଏମିତି ହେଇଗଲା, ମୋର ଅପମାନ ହେଇଗଲା, ମୋର ମାନ ହେଇଗଲା, ମୁଁ ଦୁଃଖୀ, ମୁଁ ସୁଖୀ, ଆମେ ଦୁଃଖୀ, ଆମେ ସୁଖୀ, ସେ ନାଇଁ ଯଦି ତମେ ତ ଅଛ ନା, ଆମେ କର୍ତ୍ତା, ଆମେ ଭୋକ୍ତା, ଆମେ ପାଲୟିତା, ଆମର ଦେହ ଗେହ ସଂସାର ବନିତା, ସେ ଲେଖି ଏଇ ତ ଜୀବ ପଡ଼ିଯାଇଛି ଆଉ, ମୁଁ ଦୁଃଖୀ, ମୁଁ ସୁଖୀ, ମୁଁ ରାଜା, ମୁଁ ପ୍ରଜା, ଆମେ ରାଜା ନା, ଇଏ ଚେତନ ତମେ ତମେ ପ୍ରେମ ପ୍ରେମ ବିବର୍ତ୍ତ କ'ଣ, ଆମେ ରାଜା, ଆମେ ପ୍ରଜା, ମୁଁ ହଉଛି ରାଜା, ମୁଁ ପ୍ରଜା, ମୁଁ ହିଁ ପୋଷଣ କରୁଛି, ଲୋକ ଜାଣିଲେ ବି ବୁଝିପାରିବେନି। ଭଗବାନ କହିଥିଲେ ଆଶ୍ଚର୍ଯ୍ୟବତ ପଶ୍ଚିତ କଶ୍ଚିତ୍, ଆଶ୍ଚର୍ଯ୍ୟବତ ଏନମ, ଲୋକ ଦେଖୁଥିବ ଜାଣିପାରିବେନି, ମୁଁ ଆତ୍ମା, ହେ ଆଗରେ ଚାଲିଗଲା, ଲୋକଟା ଚାଲିଗଲା, ହେ କେତେ ଲୋକ ଚାଲିଗଲେଣି, ନିଶା ଭାଙ୍ଗୁ ଯିବା ବୋଲି ହଉଛି, ନିଜ ପାଳି ପଡ଼ିଲେ ସେ ତ ହାତ ଥିବ କ'ଣ, ଲୋକ ଦେଖୁଛନ୍ତି କେତେ ଚାଲି, ଏଇ କରୋନା ଆସିଲାଣି କେତେ ଗଲେଣି, ବଡ଼ ବଡ଼ ମୁଣ୍ଡ ଗଡ଼ିଯାଉଛି, ଦୁଇଜଣ ଦେଖିଲଣି କି? ଦେଖୁନା ତମେ, ଅନେଶତ ଭାଇର ମୁଣ୍ଡ ଗଡ଼ିଗଲାଣି, ଛାଡ଼ିକି ପଡ଼ିଥାନ୍ତୁ ବାପା, ଯୁଦ୍ଧ ଛାଡ଼ିକି ପଡ଼ିଥାନ୍ତୁ, ନହେଲେ ଶରଣ ପଶି ଯାଇଥାନ୍ତୁ, ନିଶା ଭାଙ୍ଗିବନି, ସଂସାର ନିଶା କ'ଣ ଏତେ ଶୀଘ୍ର ଭାଙ୍ଗି ଗାର, ଲୋକ ଆତ୍ମକଥା ବୁଝିପାରିବେନି ଏତେ ଶୀଘ୍ର। ସେଥିପାଇଁ ପ୍ରଭୁ ବାଜି ମହାରାଜ ଏଇ ଶ୍ଳୋକଟା ମୁଁ ଦେଖୁଥିଲି, ଟିକାରେ ପ୍ରଭୁପାଦ ସେଇଟାକୁ ଆଣିକି ଅନୁବାସରୁ ଟିକାରେ ରଚନା କରିଛନ୍ତି। ଗୀତ ପରିଷଦ ଉପନିଷଦ ମାନଙ୍କ ବିଷୟବସ୍ତୁ ଆଧାର ଉପରେ ପ୍ରତିଷ୍ଠିତ ହୋଇଥିବାରୁ କଠୋପନିଷଦରେ ଏ ଶ୍ଳୋକ ବସ୍ତୁ ମିଳେ ଯେ ଏହା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏ କଠୋପନିଷଦରୁ ଆଣିକି ପ୍ରଭୁପାଦ କହୁଛନ୍ତି ଶ୍ଳୋକଟି, ଇଏ ବହୁତ ସୁନ୍ଦର ଶ୍ଳୋକ। ଏଠିକି ଏଭଳି ଶ୍ରବଣ୍ୟାପି ବହୁବୀଜ ଶ୍ରବଣ୍ୟାପି ବହୁବୀର ଜନ ଲଭ୍ୟ ଶୃଣନ୍ତ ଅପି ବହବ ଜନ ବିଦ୍ୟୋ ଆଶ୍ଚର୍ଯ୍ୟ ବକ୍ତା କୁଶଳସ୍ୟ ଲବ୍ଧା ଆଶ୍ଚର୍ଯ୍ୟ ଜ୍ଞାତା କୁଶଳାନୁଶିଷ୍ଟା। ତାର ଭାଷ୍ୟ ପଢ଼ୁଥିଲି, ଗୋଟେ ଭାଷ୍ୟ ସୁନ୍ଦର ଭାଷ୍ୟ ଅଛି। ଆତ୍ମତତ୍ତ୍ୱ ଦୁର୍ଗ ହେତୁ ଆତ୍ମାର ଉପଦେଷ୍ଟା ଓ ଶ୍ରୋତା ସବୁ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଭଳିଆ ଲାଗେ। ଆତ୍ମା କଥା ଯିଏ କହିବ, ଯିଏ ଶୁଣିବ, ସିଏ ବି ଆଶ୍ଚର୍ଯ୍ୟ ଲାଗିବ। ଯିଏ କହିବା ଲୋକ ତାକୁ ବି ଆଶ୍ଚର୍ଯ୍ୟ ଲାଗିବ। ଆତ୍ମା ତତ୍ତ୍ୱ ଆତ୍ମତତ୍ତ୍ୱ ହେଉଛି ଦୁର୍ଗମ, ଏଟା ବୁଝି ହେବନି ନା। ତୁ କ'ଣ ବୁଝିପାରୁଛୁ ଆତ୍ମା କେଉଁଠି ଅଛି, କେମିତି କାମ କରୁଛି? ମୁଁ ତ ସରଟା ମୁଁ ଖାଉଛି, ପିଉଛି, ସୁଖୀ ଦୁଃଖୀ, ମୋ ମନ ଭଲ ଲାଗିଲା। କ'ଣ ଭଲ ଲାଗୁଛି? ହଁ ଭଲ, ଭଲରେ ଅଛ? ହଁ ମୁଁ ଭଲରେ ଅଛି। ଭଲରେ ଅଛି ବୋଲି କହୁଛି କ'ଣ, କିଏ ଭଲରେ ଅଛି? ସରଟା ଭଲରେ ଅଛି ଆଉ କ'ଣ, ଟେନସନ୍ କିଛି ନାହିଁ, ଆଉ ମୁଣ୍ଡରେ କିଛି ଚିନ୍ତା ନାହିଁ, ଖାଇବା ପିଇବା ଠିକ ଅଛି, ଟଙ୍କା ପଇସା ଠିକ ଅଛି, ପିଲା ଛୁଆ ଭଲ ଅଛି, ହଁ ଭଲରେ ଅଛି। କହିବା ଲୋକ ବୁଝିପାରିବନି, ଏବେ ଆଶ୍ଚର୍ଯ୍ୟ କଥା ସେ କହୁଛନ୍ତି। ଆତ୍ମତତ୍ତ୍ୱ ଦୁର୍ଗ ହେତୁ ଆତ୍ମାର ଉପଦେଷ୍ଟା ଓ ଶ୍ରୋତା ସକଳ ଆଶ୍ଚର୍ଯ୍ୟବତ୍। ଆଶ୍ଚର୍ଯ୍ୟ ବିଷୟ ଏହି ଯେ ଆତ୍ମତତ୍ତ୍ୱ ଉପଦେଶ ପାଇଲେ ମଧ୍ୟ ସେ ବିଷୟରେ ଅବିବେକ କେବେ ନଷ୍ଟ ହୁଏ ନା। ଜଣେ ଜଣକୁ ବୁଝା, ଏଇଟା ଗୋଟେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟକୁ ଲଗେଇଲେନି କି ଆଶ୍ଚର୍ଯ୍ୟ ପଚାରିଥିଲେ କିଏ, ଧର୍ମକୁ ପଚାରେ ଯଦି ଶୁଣ କ'ଣ ଆଶ୍ଚର୍ଯ୍ୟ କୁହ, ସେଠି ସେ କହିଲେ ଅହନି ଅନେକ ଅଛନ୍ତି ଭୂତାହନି ଜମ ମନ୍ଦିରେ ସେ ସମଜୀବି ତମ ଇଚ୍ଛା କି ଆଶ୍ଚର୍ଯ୍ୟ ମତପରମ ଏବେ ଗୋଟେ ଆଶ୍ଚର୍ଯ୍ୟ। ସେଠି ଆଶ୍ଚର୍ଯ୍ୟ ସେଇଟାକୁ ଲଗେଇଲେ ସବୁ ଜମ ମନ୍ଦିରକୁ ଯାଉଛନ୍ତି ପ୍ରତିଦିନ ଅହନି ଅହନି ଭୂତାହନି ଅଛନ୍ତି ଜମ ମନ୍ଦିରେ ଭୂତାହନି ଅହନି ଅନେକ ଅଛନ୍ତି ପ୍ରତିଦିନ ଯାଉଛନ୍ତି। ଆଜି କ'ଣ ମୃତ୍ୟୁବରଣ କରୁନାହାନ୍ତି? ଆଜି ଓଡ଼ିଶାରେ କେତେ ମୁଁ ଦେଖୁଥିଲି 60-64 ମରିଛନ୍ତି ପ୍ରତି ମୋ ମୁଣ୍ଡରେ ବୁଝିଲାଣି। ପାଳି କ'ଣ ପଡ଼ିବ କହୁଥିଲେ, ମୋର କି ତୁମର ଗାଳି ପାଳି ପଡ଼ିବ ଚିନ୍ତା କରୁଛ ନାଇଁ, ମୋର କାମ ଅଛି ନା ଏଇଟା କରିବା। ଆଶ୍ଚର୍ଯ୍ୟ ଏଇଟା ସଂସାର ବଡ଼ ଆଶ୍ଚର୍ଯ୍ୟ ଏଇଟା। ମୃତ୍ୟୁ ଦେଖ ଅହନି ଅନେକ ଅଛନ୍ତି ଭୂତାନି ଜମ ମନ୍ଦିରେ, ଭୂତାନି ଅହନି ଅନେକ ଅଛନ୍ତି, ଜୀବମାନେ ଅହନି ଅହନି ପ୍ରତିଦିନ ଯାଉଛନ୍ତି। କେଉଁଠି ଯାଉଛନ୍ତି? ଜମ ମନ୍ଦିରେ। ବଡ଼ ସୁନ୍ଦର ପରିଭାଷାରେ କହୁଛନ୍ତି ନା, ଜମାଳୟମ ଜମାଳୟ କହିଲେଣି, ଜମ ମନ୍ଦିରେ ଜମରାଜ ଧର୍ମରାଜ ନା, ସେଥିପାଇଁ ସେ ମନ୍ଦିର କୁହାହେବେ, କାରଣ ସେ ଧର୍ମର ବିଚାର କରୁଛନ୍ତି, ସେଠି ଦୋଷିକତା ଦଣ୍ଡ ଦେବେ। ଅହନି ଅନେ ଉଚ୍ଚାନ୍ତି ଅଛନ୍ତି ଜମ ମନ୍ଦିରେ, ସେ ସମ ଜୀବିତ ଇଚ୍ଛା ଆମି କି ମାସ୍ଚର୍ଯ୍ୟ ମତପର, ଯିଏ ଦେଖୁଛି ଜୀବିତ ଇଚ୍ଛା ଆମି, ମୁଁ ବଞ୍ଚିକି ରହିବି, ମୋର ମୃତ୍ୟୁ ହବ ନାହିଁ। ୟାଠୁ ବଡ଼ ଆଶ୍ଚର୍ଯ୍ୟ କ'ଣ ଅଛି? ଆମ ଆଗରେ ଚାଲିଗଲେଣି, ତୁମ ବାପା ଅଛନ୍ତି କି? ବାପା ଦେଖିଥିଲେ ଜେଜେ ଅଛନ୍ତି କି? ତୁମ ଆଗରେ ତୁମ ସାଙ୍ଗମାନେ ବି ଗଲେଣି, କିନ୍ତୁ ତୁମକୁ ନିଶା ମାଙ୍ଗିବନି। ସମସ୍ତ ସବୁ ଦେବତାର ତୁମର ନୁହେଁ, ସମସ୍ତଙ୍କର, ଏଟା ଆଶ୍ଚର୍ଯ୍ୟ ଜଗତରେ। ଆତ୍ମା ବି ଗୋଟେ ଆଶ୍ଚର୍ଯ୍ୟ ଜିନିଷ, ଜୀବ ଜାଣୁଛି ଆତ୍ମା କେଉଁଠି ଅଛନ୍ତି, ଏ ମୁଁ ହଉଛି ଆତ୍ମା, ସେ ଶୁଣିଲେ ବି ଯେତେ ଏଇପାଇଁ କହିଲେ ବଢ଼ିଆ କଥା କହିଲେ। ଆଶ୍ଚର୍ଯ୍ୟ ବିଷୟ ଏହି ଯେ ଆତ୍ମତତ୍ତ୍ୱ ଉପଦେଶ ପାଇଁ ମଧ୍ୟ ସେଇ ବିଷୟରେ ଅବିବେକ ତତ୍ବିଷୟକ ଅବିବେକ ନଷ୍ଟ ହୁଏ ନାହିଁ, ନଷ୍ଟ ହୁଏ। ଗୋଟେ ଅବିବେକଟା ବାରମ୍ବାର ବାରମ୍ବାର ସେ କୁହାହଉଛି ନା, ବାରମ୍ବାର କୁହାହଉଛି, ପୁଣି ଆଧ୍ୟାତ୍ମିକ ଶକ୍ତି ଭିତରେ ରଖିଲା ପରେ ଗୋଟେ ଜୀବନ ଆତ୍ମଚେତନ ଭଗବାନଙ୍କ ଉପରେ ଜାଗ୍ରତ ହେଉଛି। କହିଲେ କ'ଣ ହବ? ତା କହିବ ମୋର ଏମିତି ହେଇଗଲା, ଅସୁବିଧା ହେଇଗଲା, ଏଟା ହେଇଗଲା, ବାହାନ ଦେଖିବ, ଭାବିଲେ କାହିଁ କ'ଣ ଅସୁବିଧା ହେଲା, ଆଜ୍ଞା ଘରେ ଏମିତି ହେଉଛି ଆଉ କାହିଁ ଜପ କରୁନ, ହଁ ବହୁତ କାମ ରହେ। ମୁଁ ଯାହାକୁ ଗୋଟେ ଯିବକୁ ପଚାରୁ ସେ ଗୋଟେ ଆଳ ଦେଖେଇଦେବ, ଆଳ କୁହନ୍ତିନି, ଯାହା ଆଗ ତୁମେ କର, କାହିଁକି ଏଇଟା କରୁନ, ମୋର ଏମିତି ହେଲା, ମୋର ସେମିତି ହେଲା। ଆଶ୍ଚର୍ଯ୍ୟ, ଆରେ ତୁ ବିବେକ ଆତ୍ମତତ୍ତ୍ୱ ଜାଣିକି ତୁମେ ଅବିବେକ ହେଇଯାଉଛ କ'ଣ, ଏଇଟା ଏଇଟା ହେଉଛି ଆଶ୍ଚର୍ଯ୍ୟ ଜିନିଷ। ପ୍ରଭୁ ସେଇଟା ସେ ଶ୍ଳୋକକୁ ରଚନା କଲେ, କହିଲେ ନା ଶ୍ରବଣାପି ବହୁବୀଜ ନ ଲଭ୍ୟମ, ବହୁତ ଶୁଣିଲା ପରେ ବି ମଧ୍ୟ ଆତ୍ମାକୁ କିଛି ବୁଝିପାରିବେନି। ଆଚ୍ଛା, ଶୁଣନ୍ତ ବି ବହବର୍ଜନ ବିଦ୍ୟୁ, ବହୁତ ଶୁଣିଲା ପରେ ବି ଯାହାକୁ ଜାଣି ହୁଏ ନା। ଆଶ୍ଚର୍ଯ୍ୟ ବକ୍ତା କୁଶଳସ୍ୟ ଲବ୍ଧା, ବକ୍ତା ଯିଏ କହୁଛି ତାକୁ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଆତ୍ମତତ୍ତ୍ୱ ଉପରେ। କୁଶଳସ୍ୟ ବକ୍ତା ଆଶ୍ଚର୍ଯ୍ୟ ଜ୍ଞାତା କୁଶଳ ଅନୁଶିଷ୍ଟ, ଯେଉଁଟା ପଢ଼ିଲେ ତାର ଅର୍ଥ ହଉଛି ଏଇଟା। ଏକ ବିରାଟ ପ୍ରାଣୀ ମଧ୍ୟରେ ଅଣୁଆତ୍ମା ରହିଛି, ଏକ ବିରାଟ ବଟବୃକ୍ଷ ମଧ୍ୟରେ ତାହା ଅଛି, ଅତି କ୍ଷୁଦ୍ର ଜୀବନ ମଧ୍ୟରେ ମଧ୍ୟ ରହିଛି, ଯେଉଁ ଜୀବଗୁଡ଼ିକୁ ଯେଉଁ ଜୀବଗୁଡ଼ିକ ଜୀବାଣୁ ଗୁଡ଼ିକୁ ଅର୍ଥାତ୍ କୋଟି କୋଟି ଜୀବାଣୁ ଏକ ଇଞ୍ଚ ପରିମିତ ସ୍ଥାନ ମଧ୍ୟ ରହିପାରନ୍ତି। ଏ ଯେଉଁ ମଳରେ କୀଡ଼ ଦେଖି ନା, ମଳରେ ଯେଉଁ କୀଡ଼ା ଗୁଡ଼ାକ ଡ୍ରେନ୍ରେ ଦେଖୁଛନ୍ତି, ଡ୍ରେନ୍ରେ ଯେ ଡ୍ରେନ୍ ଗୁଡ଼ାକର ଆଗରୁ, ଏବେ ତ ଆଉ ଡ୍ରେନ୍ ଫ୍ରେନ୍ ଏବେ ତ ସବୁ କ୍ଲିନ୍ ହେଇଗଲାଣି, ମାରିଦେଉଛନ୍ତି କ'ଣ ପକେଇ ଦେଇକି। ଆଗରୁ ସେ ସବୁ ମା ମାନେ ସବୁ ପେଜ ଗାଳିକି ଯୋଉଠି ପକାନି, ସେଠି ଦେଖେ ସବୁ ଟିକି 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 ପକ, କେତେ ସରୁ ତା ଭିତରେ ବି ଆତ୍ମା ଅଛି। ସେ ପୂର୍ବ ବିରାଟ ପାଣି ଭିତରେ ଆତ୍ମା, ଏଇଟା ଆଶ୍ଚର୍ଯ୍ୟ ଜିନିଷ ବା, ବିଶାଳ ବଟ ବୃକ୍ଷ ଭିତରେ ରହିଛି, ହାତୀ ଭିତରେ ରହୁଛନ୍ତି, ତିମି ଭିତରେ ରହୁଛନ୍ତି, ଗୋଟେ ଗୋଟେ ଇଞ୍ଚ, ଗୋଟେ ଇଞ୍ଚ ତ ବଡ଼ ହେଇଗଲାଣି, ସେଇଟା ଇଞ୍ଚ ବି ନୁହେଁ। ଦେଖିଛ ନା ନାଇଁ, ଯୋଉ ଗାଁ ଗହଳିରେ ଥିବ ଆମ ସବୁ ନାଳ ଗୋଟେ ପଚିଯିବ, ଦେଖୁଛ ଟିକି 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 ପୁରା ଟିକି ଉପରକୁ ଉଠିବାର ନଥିବେ, ସିଏ ଖାଲି ଏମିତି ଦେଉଥିବେ, ତା ଭିତରେ ବି ଆତ୍ମା ରହିଛି। ଏ ଆଶ୍ଚର୍ଯ୍ୟ ଜିନିଷ ଆଉ ପୂର୍ବଶୀର ଆଶ୍ଚର୍ଯ୍ୟଟା କ'ଣ ପୂର୍ବ ବ୍ୟାଖ୍ୟା କରୁଛନ୍ତି, ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯେଉଁ ଲୋକମାନଙ୍କର ଜ୍ଞାନ ଖୁବ୍ କମ୍ ଏବଂ ଯେଉଁମାନେ ଶୁଦ୍ଧପୁତ୍ର ନୁହନ୍ତି ବା ସାଧାରଣମୟ ଜୀବନ ନ କରନ୍ତି, ସେମାନେ ଅତି କ୍ଷୁଦ୍ର ଅଣୁ ଆତ୍ମାର ଆଶ୍ଚର୍ଯ୍ୟଜନକ ସ୍ଥିତି କଥା ବୁଝିପାରନ୍ତି ନାହିଁ। ଯଦିଓ ବିଶିଷ୍ଟ ଅଧିକାରୀ ବା ଆଦିଗୁରୁ, ଯିଏକି ବ୍ରହ୍ମାଣ୍ଡର ପ୍ରଥମ ସୃଷ୍ଟ ବ୍ରହ୍ମାଙ୍କୁ ଏ ଜ୍ଞାନ ପ୍ରଦାନ କରିଥିଲେ ଏ ବିଷୟ କହନ୍ତି, ତାହେଲେ ବି ସେମାନେ ମୂର୍ଖମାନେ ବୁଝିପାରିବେ ନାହିଁ। ଭଗବାନ ଯାହା ବ୍ରହ୍ମାଙ୍କୁ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ, ଭଗବାନ ଯଦି ନିଜେ କୁହନ୍ତି ବି ସେମାନେ ବୁଝିପାରିବେନି। ସେଥିପାଇଁ ସେ କହିଲେ କଥା, ଆଶ୍ଚର୍ଯ୍ୟ ବକ୍ତା କୁଶଳ ପଲବ୍ଧ, ଆଶ୍ଚର୍ଯ୍ୟ ଜ୍ଞାତା କୁଶଳ ମୁଶିଷ୍ଟା, ଶୁଣିକି ବି ବିବେକ ଲାଭ କରିପାରିବେନି। ଆତ୍ମତତ୍ତ୍ୱ ଏଇଟା କୃପାଲବ୍ଧ ଜିନିଷଟା ଆଉ, ଯାହା ଆମେ ପ୍ରଥମେ ଆରମ୍ଭରେ ଯାହା ବ୍ୟାଖ୍ୟା କରିଥିଲେ, ଯଦି ଆଧ୍ୟାତ୍ମିକ ଏଇ ଶରୀରକୁ ଆଧ୍ୟାତ୍ମିକ ଶକ୍ତି ବା ଅନ୍ତରଙ୍ଗ ଶକ୍ତିର ପ୍ରଭାବ ଭିତରେ, ତାର ବଳୟ ଭିତରେ ଆମେ ରଖିଲେ, ସେଥିରେ ଲାଗି ଲାଗିକି ରହିଲେ, ସାଧୁଗୁରୁଙ୍କର କୃପା ପ୍ରାପ୍ତ ହେଲେ, ସେ ଶକ୍ତିଟା ଅବତରଣ କଲେ, ତାହେଲେ ଜଣେ ଆତ୍ମତତ୍ତ୍ୱକୁ ଜାଣିବ ଆଉ ଆତ୍ମଦୃଷ୍ଟି ହବ, ନହେଲେ ସେଇ ସରଚେତନା ହିଁ ରହିବ। ସେଥିରେ କ'ଣ ଆଉ, ସେଥିରେ କ'ଣ କିଛି କିଏ ଆତ୍ମାକୁ ଦେଖିପାରୁଛି, ଦେଖିପାରୁ ସେ ସର ଭାବନାଟା ରହୁଛି। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ବ୍ରହ୍ମାନନ୍ଦେ।